ओम नमो भगवते वासुदेवाय।
ओम नमो भगवते वासुदेवाय।
श्रीमद भागवतम दशम स्कंद 33 अध्याय में श्रवण करथले सुखदेव गोस्वामी परीक्षित महाराज को उत्तर दौंस कि बड़ी अनुग्रहाय भक्तानां मनुष्य देह आश्रित भजते तादृशम क्रीड़ा भगवान जो क्रीड़ा जो लीला करीला पर हवापी नुहे भगवान जो लीला करीला रामजी जहाँ कर अलग भगवान जहाँ करई ना किसी करृष्ण जहाँ कर भगवान कृष्ण से लीला पुरुषोत्तम आविर्भाव ठारू जन्म ठारू शेष पर्यटन से जहाँ कर कई किसी करण सी लीला ना किए पुतन लीला कर ना किए नंद भवन जो लीला कौन सी लीला कहीं किसी कर सब लीला जमी वस्त्रहरण लीला तुम्हें कत से वस्त्रहरण लीलार भी भगवान अतर्क शक्ति रही सत सत गोपी मान वस्त्र को एक सांग रखिले समस्त वस्त्र को चिन्ह दे कार क्यों वस्त्र भगवान कृष्ण ये हूँ भगवत्ता सब थे विरुद्धाश्रय जिनस रही विरुद्धाश्रय अर्थ सब लीला मानव लीला भाई लगुच अतर्क्य जिनस रही जोटा कि तर्क मुनि ऋषि ज्ञानी कि भी का बुद्धि काम कर भगवान कहीदे जन्म कर्म चमे दिव्यम एवं जो विधि तत्वता महाभारत युद्ध युद्ध कर अश्वारोही कौन सारथी होते कि महाभारत युद्धर से नायक सब कंट्रोल कर विरुद्धाश्रय सब रही सब विरुद्धाश्रय भगवान पाखे रही कौन साधारण मानव कि बुझीपरिवे कि भक्त भी भगवान करुणा कृष्ण करुणा प्राप्त भावी से बुझीपरिवे सब अतर्क लीला ये जो लीला लीला पर हाँपाई नुहे लीला पर अर्थ आम से लीला टा शुणी से लीला टा करवा ना ये लीला पर नुह कौनसी भी लीला कृष्ण ग्राम करें गोटे तुम्हें गोटे विवाह संभा पार तुम षोल षोल सहस्र नारी को तुम कमी कंट्रोल कर भगवान गोपी बा राणी कहीं भी नथिले द्वारा राणी मान ब्रजरे गोपी मान कहीं भी कृष्ण को केवेले घृणा करना झगड़ा करना कौन किसी डिसएग्रीमेंट ना सब थे भगवत्ता रही सब मन रखा पड़े जो लीला लीला पर आमको भक्ति पर हवा श्रद्धा पर हवाई लीला टा बार बार श्रवण करने भगवान करुणा को विचार करा जाए आम जो तत्व शुणा जो गुड़ सिद्धांत जो तत्व आलोचना करा जाए ये कृष्ण नृत्य करुले गोटे रास लीला गोपी मान सहित अर्धरात्रि नृत्य करुले गीत बाजुले कौन एर रहस्य रही वर्णना कवि भाव वर्णना कले बहुत गीत गायकि सब ब्रजरे सब बहुत प्रकार भजन आचार्य मैंने सब लिखिं सब गायक से करते आमर सब तत्व जिन तत्व पर कौन हुए ना श्रद्धा आसे जीवर जेहतु हृदय हृदय अनर्थ रही तार तत्व सिद्धांत से स्थिर न से दृढ़ हो पार ना कि भक्ति आगे पार्टी आम जेकोसी लीला आचार्य मैंने वर्णना कर रास लीला कौन से आचार्य वर्णना करना कह भी ना वृंदावन किए कमी वर्णना करते आम कौन से आचार्य भक्तिदान ठाकुर प्रभुपाजी महाराज कई भी आम परंपरा रास लीला को वर्णना करते कई भी स्पर्श करते कहीं से लीला को बुझ भी पारे ना बात बड़ सम्मान दि जाए जमी विश्वनाथ चक्रवर्ती ठाकुर नाम बंधन लीलार से कथा कहते आमर स्थित अति बेसी जशोदा पर्यटन नंद पर्यटन कृपा चरण कमल कृपा निकट सेवार अधिकार कि सखा सखा मान पाखे सखी मान पाखे अति बेसी राधारणी नाम भी पदवी कहीं भी चाहती नहीं आम पाख रही सेवा करवा पदवीटा को नबू ସବୁ ଅତିମର୍ତ୍ତ୍ୟ ଜିନିଷ। ଲୀଳାପର ଆମେ ହେଇପାରିବାନି, ଆମେ ଶ୍ରଦ୍ଧାପର ହେବା ପାଇଁ ଭଗବାନ ଲୀଳା କରିଛନ୍ତି। ତତ୍ତ୍ୱଟା ଯଦି ଶ୍ରବଣ କରନ୍ତି, କାହିଁକି ଭଗବାନ ଅର୍ଦ୍ଧରାତ୍ରିରେ ଭଗବାନ ଗୀତାରେ କହିଥିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ରଜ, ସବୁ ଧର୍ମ ଛାଡ଼ିକି ମୋର ଶରଣ ନିଅ। କିନ୍ତୁ ସବୁ ଧର୍ମ ଲୋକ ଛାଡ଼ିଛନ୍ତି, ତେଣୁ ନାରୀ ସବୁ ଧର୍ମ ଛାଡ଼ିବା, ପୁଣି ନାରୀ ନୁହନ୍ତି ସିଏ, ଗୋପ କୁମାରୀ କେତେବେଳେ ଲେଖାଯାଇନଥିବ ଗୋପ ଲେଖାଯାଉଛନ୍ତି ଗୋପ ନାରୀ ବୋଲି, ଆକ୍ଚୁଆଲି ସବୁବେଳେ ଆମ ଟର୍ମ ହଉଛି କୁମାରୀ, ସେମାନେ ସବୁବେଳେ କୁମାରୀ ଥିଲେ। ଯେମିତି ସାଧାରଣ କନ୍ୟାମାନେ ବଢ଼ିଗଲା ପରେ କୁମାରୀ କୁମାର କୁମାରୀ ଲେଖାଯାଏ ନା, କେତେବେଳେ ଗୋପକନ୍ୟା ଗୋପକନ୍ୟା ସ୍ତୁରାଜେନ୍ଦ୍ର ନ ମାନୁଷ କଦାଚନ, କେହି ମନୁଷ୍ୟ ନୁହନ୍ତି, ଆଉ ସବୁବେଳେ ସେମାନେ କନ୍ୟା ହେଇକି ରହିଥିଲେ ବା କୁମାରୀ ହେଇକି ରହିଥିଲେ। ଯେଭଳି ଗୋଟେ ଝିଅ ବା ଗୋଟେ ସାଧାରଣ ବାଳିକାଟା ସେ ବଢ଼ିଗଲା ପରେ ତାର ପ୍ରାପ୍ତ ବୟସ ହଉଛି ନା, ସେ ବିବାହ ବୟସ ହଉଛି, ତାର ଶାରୀରିକ ଧର୍ମ ଗୋପୀମାନଙ୍କର ସେଇଟା ନାହିଁ। ଗୋପୀମାନଙ୍କର ଶରୀରଟା ମହାଭାବରେ ପ୍ରେମରେ ତିଆରି, ଚିତ୍ତ ଇନ୍ଦ୍ରିୟ କାୟ ତାଙ୍କର ସବୁ ହଉଛି ପ୍ରେମରେ ତିଆରି। ପୁରାଣରେ ଏଇଗୁଡ଼ିଏ ବର୍ଣ୍ଣନା ରହିଛି, ବେଶତ ବର୍ଣ୍ଣନା ଦେଇଛନ୍ତି ତାଙ୍କର କୌଣସି ନାରୀର ଯେମିତି ଧର୍ମ ସବୁ ଯାହାକୁ ମାସିକ ଧର୍ମ ବୋଲି ସାଧାରଣ ଆମର ପରିଭାଷାରେ କୁହାଯାଏ, ସେ ବିଷୟରେ ଆମର କିଛି ଜ୍ଞାନ ନାହିଁ, ସେଟା ଗୋପୀମାନଙ୍କର ନାହିଁ, ସେଗୁଡ଼ିକ ନାହିଁ ତାଙ୍କର। ନାରୀମାନେ ଇନ୍ଦ୍ରଙ୍କର ପାପକୁ ନେଇଛନ୍ତି ନା, ସେଟା ତାଙ୍କର ତାଙ୍କ ଧର୍ମ, ସେଟା ସେମାନେ ସିଏ ନାରୀ ନୁହନ୍ତି, ସେ ଆଦିଶକ୍ତି, ତାଙ୍କ ପାଖରେ କଣ ଏସବୁ ଜିନିଷ ଗୁଡା ଲାଗିବ। ଗୋପୀ ଗୋପୀ କୁମାରୀ ସବୁ ରାଧାଣୀଙ୍କର କାୟ ବ୍ୟୁହ ନା, ସେମାନେ କୁମାରୀ ସବୁବେଳେ। ତେଣୁ କାହିଁକି ଭଗବାନ ଏଭଳି ଲୀଳା କରିଥିଲେ, ଭଗବାନ କହିଥିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ରଜ, ସେଟାକୁ ଦେଖେଇ ନଥିଲେ, ସବୁ ଧର୍ମ ଛାଡ଼ି କେମିତି ଶରଣ କରିବାକୁ, ଶରଣ ନବାକୁ ପଡେ ସବୁ ଧର୍ମ ଛାଡ଼ି। ଆଉ ସବୁଠୁ ବଡ ଜିନିଷ ହେଲା ଲଜ୍ଜା ଧର୍ମ, ଦେହ ଧର୍ମ, ସେ ଗୋଟେ ଲୀଳାରେ ସବୁ ଧର୍ମ ରହୁଛି ଛାଡ଼ିଛନ୍ତି। ଦେଖ ଗୋଟିଏ ଲୀଳା ଯୋଉ ରାସଲୀଳା, ଯେତେ ପ୍ରକାର ଧର୍ମ ଜଗତରେ ସବୁ ଛାଡ଼ି ଦେଇଛନ୍ତି ଗୋପୀମାନେ, ବେଦ ଧର୍ମ ବି କାଟିଦେଲେ, ଆଉ ଭଗବାନ ବି ଯେତେବେଳେ ପ୍ରବଚନ ଦେଲେ ତୁମେ ବେଦ ଧର୍ମ ବିଷୟରେ, ତୁମେ ପତିର ସେବା କର, ତୁମେ ପଳେଇ ଯାଅ, ତାକୁ ବି କାଟିଦେଲେ। ଧର୍ମ ବହୁତ ଲୋକ ମାନିପାରନ୍ତି ଲୌକିକ ଧର୍ମକୁ, କିନ୍ତୁ ଭଗବାନଙ୍କ ପାଇଁ ଧର୍ମକୁ ତ୍ୟାଗ କରିବା ଏ ଲୋକ ଜଗତରେ ବହୁତ କମ। ତ୍ୟାଗର ମହିମା ରହିଛି, କିନ୍ତୁ ଭଗବାନଙ୍କ ପାଇଁ ତ୍ୟାଗର ଯୋଉ ମହିମା, ଧର୍ମ ତ୍ୟାଗର ଯୋଉ ମହିମା, ଏଇ ମହିମାଟା ଜଗତରେ କେହି ଲୋକ ଜାଣନ୍ତିନି, ତାକୁ ଧର୍ମ ଛଡ଼ା କହିବେ, ଏ ଧର୍ମ ଛାଡ଼ିଦେଲା। ଗୋପୀମାନେ ସେ ଗୋଟିଏ ରାସଲୀଳା ଦେଖ ସବୁ ପ୍ରକାର ଧର୍ମକୁ ଛାଡ଼ିଛନ୍ତି, କଣ କଣ ଯେତେ ପ୍ରକାର ଧର୍ମ ଅଛି ସବୁ ଧର୍ମ ଛାଡ଼ି ଦେଇଛନ୍ତି, ଲଜ୍ଜା ଧର୍ମ, ଦେହ ଧର୍ମ, ସବୁ ଧର୍ମ, ଆଉ କର୍ମ, ତାଙ୍କର ଯୋଉ ଗୃହସ୍ଥ ହିସାବରେ ଯୋଉ କର୍ମ ଥିଲା, ଛୋଟ ଛୋଟ ପିଲା ଶୋଇଥିଲେ କି ନାହିଁ, ରାତିରେ ଉଠି ପଡ଼ିବେ, ପତିମାନେ ଉଠିବେ, ଶାଶୁ ଶ୍ୱଶୁର ଅଛନ୍ତି, କର୍ମ ସବୁ ପ୍ରକାର ଧର୍ମ ସେ ଗୋଟେ ଲୀଳା ଛାଡ଼ିଛନ୍ତି। ଆଉ ଲାଷ୍ଟ ଥିଲା ଭଗବାନଙ୍କର ଉପଦେଶ, ଭଗବାନ ବାରମ୍ବାର ତାଙ୍କୁ ଗୋଟେ ଜିନିଷ ବେଦ ଧର୍ମ ଦେଖାଉଥିଲେ, ଭୟ ଦେଖାଉଥିଲେ, କାରଣ ଜଗତରେ ସବୁ ଲୋକ ସବୁ ଧର୍ମକୁ ଛାଡ଼ିଦେବେ, ବେଦ ଧର୍ମକୁ ଛାଡ଼ିବାଟା ବହୁତ କଷ୍ଟ। ବେଦ ଧର୍ମ ମାନେ କଣ, ବେଦରେ କୁହାଯାଇଛି ନା, ଶାସ୍ତ୍ର କହିଛ ନା, ତୁମକୁ ଏଇଟା ମାନିବାକୁ ପଡିବ। ନାରୀ ପାଇଁ ପତି ହଉଛନ୍ତି ଦେବତା, ପତିର ସେବା ସେ କରିବା ଦରକାର। ଭଗବାନ ବାରମ୍ବାର ବେଦ ଧର୍ମରେ ତାଙ୍କୁ ପରୀକ୍ଷା କରିଥିଲେ, ସେ ବେଦ ଧର୍ମ ହିଁ ଗୋଇଠା ମାରିଦେଲେ, କହିଲେ ଆମ ପତି ମାନେ କି ପତି, ଆପଣଙ୍କ ଆପଣ ହଉଛନ୍ତି ଜଗତ ପତି, ଆପଣ ତ ତାଙ୍କ ହୃଦୟରେ ଅଛନ୍ତି ବୋଲି ସେ ଆମର ପତି ହେଇଛନ୍ତି। ଯେତେବେଳେ ଆମେ ଜଗତପତିକୁ ଜାଣିଲୁ, ଆମର ସେ ପତିଙ୍କର କଣ କାମ ଅଛି, ଭଗବାନ ଭୟ ବି ଦେଖେଇଛନ୍ତି। ଦେଖ ତୁମେ ଫେରିଗଲା ପରେ ତୁମେ ଯଦି ଅର୍ଦ୍ଧରାତ୍ରିରେ ଏମିତି ନଯିବ, ଯଦି ଜଣା ପଡିବ ଏଇ ଜିନିଷ, ତାହେଲେ ତୁମକୁ କେତେ ଲୋକ ନା ସେ କହିଲେ, ନାଇଁ ନାଇଁ ଆମେ ତମ ପାଦ ମୂଲମ, ସେଠି ଶବ୍ଦ ଲୋକ ମୁଁ ଆପଣଙ୍କ ପାଦ ପଦ୍ମକୁ ପଳେଇ ଆସୁଛୁ, ଆମେ ଯେଉଁ ପାଦ ପଦ୍ମକୁ ଆସିଲେ ଯିବା, ଆଉ କେତେବେଳେ ଫେରିବ ନା, ଆମେ କଣ ଫେରିକି କଣ ଯିବା ଆମେ ସଂସାରକୁ, ଆମେ ବ୍ରଜକୁ ଫେରିବୁନୁ। ଆପଣ ଆମକୁ ସ୍ୱୀକାର କରନ୍ତୁ ବା ନ କରନ୍ତୁ, ଆମେ କୁଞ୍ଜରେ ଜୀବନଯାପନ କରିବୁ, କିନ୍ତୁ ବ୍ରଜକୁ ଫେରିବୁନୁ। ସବୁ ବେଦ ଧର୍ମକୁ କାଟିଦେଲେ, ଏ ସର୍ବଧର୍ମାନ ପରିତ୍ୟଜ୍ୟ, କେତେ ପ୍ରକାର ଧର୍ମ ଜଗତରେ ଅଛି, ଯିଏ ଧର୍ମକୁ ପ୍ରତିଷ୍ଠା କରିଛନ୍ତି ଭଗବାନ କୃଷ୍ଣ, ତାଙ୍କରି ଆଗରେ ସବୁ ଧର୍ମକୁ ଛାଡ଼ିଦେଲେ। ସେଥିପାଇଁ ଭଗବାନ କହିଲେ, ନ ପାରୟମ୍ ନିରବଧ୍ୟ ସଂଯୁଜା, ମୁଁ କେବେ ବି ପାରିବିନି, ତୁମର କେବେ ବି ଋଣ ମୁଁ ଶୁଝିପାରିବିନି, କାରଣ ଭଗବାନ ସବୁ ପ୍ରକାର ଧର୍ମକୁ ସ୍ଥାପନ କରିଛନ୍ତି, ଯିଏ ଯେଉଁ ସ୍ଥିତିରେ ଅଛି ତାକୁ ତା ପାଇଁ ସବୁ ପ୍ରକାର ଧର୍ମ ଦେଇଛନ୍ତି। କିନ୍ତୁ ଭଗବାନଙ୍କ ପାଇଁ ଧର୍ମ ଛାଡ଼ିବା ଲୋକ ମାୟା ମୋହରେ ଧର୍ମ ଛାଡ଼ିଦେବ, ଆସକ୍ତି ହେଇଗଲେ ଧର୍ମ ଛାଡ଼ିଦେବ, କାମ କ୍ରୋଧରେ ଧର୍ମ ଛାଡ଼ିଦେବ, କିନ୍ତୁ ଭଗବାନଙ୍କ ପାଇଁ, ଭଗବାନଙ୍କ ସେବା ପାଇଁ, ଭଗବାନଙ୍କ ସୁଖ ପାଇଁ ଧର୍ମ ଛାଡ଼ିବା, ସେଠି ଗୋପୀମାନେ ସେଥିପାଇଁ ସେମାନେ ସର୍ବଦା କୁମାରୀ। ତାଙ୍କର ଲୀଳାରେ ଆମର ତତ୍ତ୍ୱ ଯଦି ଦେଖାଯିବ, ବହୁତ ତତ୍ତ୍ୱ ଅଛି, ତାକୁ ବ୍ୟାଖ୍ୟା କଲେ ଧରା ପଡ଼ିବ କେଉଁ ଗୋପୀର କେଉଁ ଚକ୍ରବ୍ୟାସୁ ଲକ୍ଷଣ, ରାଧାଙ୍କର କଣ ଲକ୍ଷଣ, କେଉଁ କେଉଁ ଶ୍ଳୋକଟା ରାଧାରାଣୀ କହୁଛନ୍ତି, କେଉଁ ଶ୍ଳୋକଟା ଗୋପୀ ଲଳିତା କହୁଛନ୍ତି, କେଉଁ ଶ୍ଳୋକଟା ବିଶାଖା କହୁଛନ୍ତି, ସବୁ ଚକ୍ରବ୍ୟାସୁ ଅର୍ଥ କରିଛନ୍ତି। ଏଇ ଶ୍ଳୋକଟା ବିଶାଖାଙ୍କର ତାଙ୍କର ଭାବ, ଏଇଟା ସବୁ ଅର୍ଥ କରିଛନ୍ତି। ତେଣୁ ବର୍ତ୍ତମାନ ପ୍ରଶ୍ନ ଉଠୁଛନ୍ତି ବିଶ୍ୱନାଥ ପରୀକ୍ଷିତ ମହାରାଜ, ଯଦି ଗୋପୀମାନେ ତ୍ୟାଗ କରିକି ଅର୍ଦ୍ଧରାତ୍ରିରେ ପଳେଇ ଆସିଲେ, ତାହେଲେ ତାଙ୍କ ପତିଙ୍କର କଣ ନିଦ ଭାଙ୍ଗିନଥିବ, ଶାଶୁ ଶ୍ୱଶୁରଙ୍କର ନିଦ ଭାଙ୍ଗିନଥିବ, ତାଙ୍କ ଛୋଟ ପିଲାଙ୍କର କଣ ନିଦ ଭାଙ୍ଗିନଥିବ, ଆଉ ସେମାନେ ତାଙ୍କ ପତିମାନେ କାହିଁକି ମଣିଷ, ଆମେ ଯେତେବେଳେ ରାସଲୀଳା ଶୁଣୁଛେ ଆମେ କମ୍ପ୍ଲେନ୍ କରୁଛେ, ଲୋକ କହୁଛନ୍ତି କୃଷ୍ଣ କାମ କଲେ, ଆଚ୍ଛା ବ୍ରଜପୁରରେ କିଏ କହିଛନ୍ତି, ବ୍ରଜରେ ଏ ବିଷୟରେ ଆଲୋଚନା ହେଇଛି କେବେ, ତା ପରଦିନ ବାଡ଼ି ଠେଙ୍ଗା ଧରି କୃଷ୍ଣ ବାଡ଼ିଆ ପାଇଁ ଯାଇଥାନ୍ତି, ସେ ତ ଗୋଡ଼ିଆ ଲୋକ, କଣ ଆମ ସ୍ତ୍ରୀ ଯାଇ କଣ କୃଷ୍ଣଙ୍କ ସାଙ୍ଗରେ ସବୁ ନୃତ୍ୟ କରୁଛି, ଆମ ଝିଅ କଣ ଯାଇଛି କୃଷ୍ଣ ସାଙ୍ଗରେ ନୃତ୍ୟ କରୁଛି, ଚାଲ ଯିବା ବାଡ଼ା ପିଠା କରିବା କି ନନ୍ଦ ମହାରାଜଙ୍କୁ କହିବ, କହିଲେ ନାହିଁ। ପ୍ରଥମ ଶ୍ଳୋକ ଲାଗିଛି, ଯୋଗ ମାୟା ଉପାଶ୍ରିତ, ପ୍ରଥମ ଶ୍ଳୋକ ଲାଗିଛି, ଭଗବାନ ଯେତେବେଳେ ଆଶ୍ରୟ କରୁ ଲୀଳାଟା ଆରମ୍ଭ କରୁଛନ୍ତି, ପ୍ରଥମ ଶ୍ଳୋକ ସୁଖଦେବ କହୁଛନ୍ତି ଯୋଗ ମାୟା ଉପାଶ୍ରିତ, ଯୋଗ ମାୟା ଦ୍ୱାରା ହେଇଛି, ମାୟା ଦ୍ୱାରା ନୁହେଁ, ମାୟା ଯେଉଁଠି ସେଠି କାମ ଅଛି, ମାୟାର କାମ ନା କାମଟା ଯୋଉ ଶରୀର ଗୋଟେ ଆସୁଛି, ଗୋଟେ କୀଟ କତୁରୁ ଆରମ୍ଭ କରି ତୁମେ ଦେଖ ବ୍ରହ୍ମାପୁର ସମସ୍ତଙ୍କ ଦେହରେ ଯୋଉ କାମ ସୃଷ୍ଟି କରୁଛି, ମାୟା ଯୋଗୁଁ ନା, ଆଉ ତ୍ରିଗୁଣର ମାୟା ଯୋଉ କାମ ଅଛି ନା, ଯୋଗ ମାୟାରେ କାମ ନାହିଁ, ଏ କାମଟା ଯୋଗ ମାୟା ଦ୍ୱାରା ହିଁ ବିଦୃତ ହୁଏ, ମାୟା ଦ୍ୱାରା କେବେ ବିଦୃତ ହବ, ସେଥିପାଇଁ ଜ୍ଞାନ ବୁଦ୍ଧି ବିବେକ ବୈରାଗ୍ୟ ଯେତେ ଯାହାର ଥାଉ କେବେ କାମ ଯିବେନି, ସରୁ କାମନାଟା କେବେ ଯିବନି, ଯୋଗ ମାୟାରେ ଯିବ। ଯୋଗ ମାୟା ହେଉଛନ୍ତି ଅନ୍ତରଙ୍ଗ ଶକ୍ତି ନା, ଏଇଟା କି ଶକ୍ତି, ବହିରଙ୍ଗ ଶକ୍ତି, ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି, ସେ ସେଇ ଯୋଗ ମାୟା ବା ଅନ୍ତରଙ୍ଗ ଶକ୍ତି ଭଗବାନଙ୍କର, ତାଙ୍କରି କୃପା ପ୍ରାପ୍ତ ହେଲେ ବି ଜଣେ କାମକୁ ଜୟ କରିବ, ନହେଲେ ତ ହେଇପାରିବନି କେବେ ବି ହେଇପାରିବ, ସେଥିପାଇଁ ପ୍ରେମ ଆସିଲେ ହିଁ କାମ ଯାଏ, ଏଥିପାଇଁ କୁହାଯାଏ। ଆଉ ପ୍ରେମ ହଉଛି କାହାର ଧର୍ମ, ଅନ୍ତରଙ୍ଗ ଶକ୍ତି, ସ୍ୱରୂପ ଶକ୍ତିର ଧର୍ମ, ହେ ସ୍ୱରୂପ ଶକ୍ତି, ସେଥିପାଇଁ ଶବ୍ଦ ଲାଗୁଛି ନା, ଆଉ ଏଇଟା ମାୟା ଶକ୍ତି, ଏଠି ଆମେ ଜାଣିଛେ ସବୁ ସଂସାର ମିଥ୍ୟା, ଦିନ ମୃତ୍ୟୁବରଣ କରିବାକୁ ପଡିବ, ଲୋଭ ମୋହ କାମ କ୍ରୋଧ କିଛି ଛାଡ଼ିପାରିବନି, ଯିବ ଜାଣୁଛି, ଏଇ ଯୋଉ କରୋନାରେ ଏତେ ଲୋକ ଚାଲିଯାଉଛନ୍ତି, ଅକ୍ସିଜେନ୍ ମିଳୁନି, କେହି କଣ ଲୋକ କଣ ଲୋକ ଲୋଭ ଲୋଭ ଛାଡ଼ି ଦଉଛନ୍ତି ନା, ମୋହ ଛାଡ଼ି ଦଉଛନ୍ତି, ସବୁ ଜାଣୁଛନ୍ତି, ମୋର ବି ଦିନେ ଏମିତି ହେଇପାରେ, ମତେ କାଲି ବି ଏମିତି ହେଇକି ମୋ ଶରୀରଟା ଚାଲି ଯାଇପାରେ, ନାଇଁ ମୃତ୍ୟୁ କେବେ ବି ଚିନ୍ତା କରିପାରିବନି, ମାୟା ଏମିତି କରିଛି, ମାୟା କେବେ ଗୋଟେ ଯିବକୁ କେବେ ବି ତାକୁ ବୁଝିବାକୁ ଦଉନି, ତ କୃଷ୍ଣ ଦାସ ଏତିକି ହଉଛି ମାୟାର କାମ, କେବଳ ସାଧୁ ଯିଏ ଭଗବାନଙ୍କର କରୁଣା ପ୍ରାପ୍ତ ହେଇଥିବେ ସେଇ ସାଧୁ ହିଁ କେବଳ ଗୋଟେ ଜୀବକୁ ଟାଣି ଘୋଷାରିକି ମାୟା କବଳରୁ ଆଣେ, କାରଣ ସେ ସାଧୁ ଭଗବାନଙ୍କ ପାଖରେ ଶକ୍ତିର ଆଶ୍ରୟ ନେଇଥାଏ, କେବଳ ତାର ହିଁ ଶକ୍ତି ବଳରେ ଗୋଟେ ଜୀବ ମାୟାକୁ ଆସି ଛାଡ଼ିପାରିବ ନ ଛାଡ଼ିପାରିବ, ଜୀବ ସବୁ ଜାଣୁଥିବ ସଂସାର ମାୟା ମୋହ କଣ ଅଛି କିଛି ନାହିଁ, କିନ୍ତୁ କିଛି ତାକୁ ବୁଝିବାକୁ ଦେବନି, ନା କଣ ଭାବିଲେ ବୁଝିବ ସଂସାର ବୁଝିନ ଛାଡ଼ିଦବ, ରହିବ ନା ମୋ ପୁଅଟା ନା, ସବୁବେଳେ ଆଶା ହଉନି ପୁଅଟା ବଦଳିଯିବ, ଘରଟା ସୁଖର ସତ ନା ନାହିଁ, ହଁ ଏମିତି ହଉଛି ହେଇଯିବ, ବାଛୁରା ହେଇଗଲେ ଭଲ ହେଇଯିବ, ଏଇଟା କରିଦେଲେ ଭଲ ହେଇଯିବ, ସେ ବାହା ହେଇଗଲେ ତାର ଦାୟିତ୍ୱ ଆସିଯିବ ନା କଣ, ଆଶା ରହିବ ନା, କେତେବେଳେ ତୁମେ ଯିବନି, ତୁମେ ଜାଣୁଛ ଏଥିରେ, ଏଇଟା ଭଗବାନଙ୍କର ଗୋଟେ ମାୟାଟା ପାଇଁ, ମାୟା ମାନେ କଣ, ଯେଉଁଟା ମିଥ୍ୟା ବସ୍ତୁକୁ ତାକୁ ସତ୍ୟ ବୋଲି ପ୍ରତିପାଦିତ କରିଦେବ, ସତ୍ୟ ବସ୍ତୁକୁ ମିଥ୍ୟା ବୋଲି, ଆମେ କହିବା ତାହେଲେ ଆମେ ଛାଡ଼ିଦେଇ ପଳେଇବା ନା, ତୁମେ ଛାଡ଼ିଦେଲେ ବି ଯାଇପାରିବନି, ଆମେ ଦୁଇଟା ଜିନିଷ ରହିଛି, ଦୁଇଟା ସତ୍ୟ ଅଛି, ଦୁଇଟା ଅଙ୍ଗ ସତ୍ୟ, କାହିଁକି ଆମେ ଗୋଟେ ବଡ଼ ଡିଫିକଲ୍ଟ ଷ୍ଟେଜ୍ରେ ଅଛି, ଏ ଯୋଉ ସ୍ୱରଟା ଧରିଦେଲା ପରେ ଏଟା ଗୋଟେ ଏତେ ଗୋଟେ ବ୍ୟାଡ୍ ବାର୍ଗେନିଂ, ତୁମେ ତାକୁ ବେଷ୍ଟ ୟୁଜ୍ କରିବାକୁ ପଡିବ, ଦୁଇଟା ସତ୍ୟ, ତେଣୁ ତୁମେ ଯୋଉ ଲେବୁଲ ଅଛି ସେ ଲେବୁଲରେ କାମ କର, ଗୋଟେ ହେଲା ବ୍ୟବହାରିକ ସତ୍ୟ, ଗୋଟେ ହେଲା ପାରମାର୍ଥିକ ସତ୍ୟ। ଆମେ ଯୋଉଟା ଆଲୋଚନା କରୁଛେ, ଜୀବ ହଉଛି ଆତ୍ମା, ତାର କୌଣସି ଧର୍ମ ନାହିଁ, ତାର ଧର୍ମ ହେଲା କେବଳ ଭଗବାନଙ୍କର ସେବା କରିବା, ଆଉ କୌଣସି ଧର୍ମ ନାହିଁ। ସୁଖ ଦୁଃଖ ବାହାର କଥା ଛାଡ଼, ପିତାମାତା ଛାଡ଼, ଦେଶ ଛାଡ଼, ନିଜ କଥା ବି ନାହିଁ, ଏଇଟା ହଉଛି ପାରମାର୍ଥିକ ସତ୍ୟ। କିନ୍ତୁ ପରମାର୍ଥିକ ସତ୍ୟଟା ବ୍ୟବହାରିକ ସତ୍ୟ ବିନା ସିଦ୍ଧି ହବ ନା। କାହିଁକି ତୁମେ ଅଛ କେଉଁଠି ଶରୀରରେ, ଜଣେ ବ୍ୟବହାର ଶରୀରରୁ ହଠାତ୍ କିଣି ପରମାର୍ଥ ସ୍ଥିତିକୁ ଆସିପାରିବ ନାହିଁ, ପରମାର୍ଥ ସତ୍ୟକୁ ଆସିପାରିବନି। ଶରୀରଟାକୁ ସେ ଶରୀର ଅଛି ନା, ଶରୀର ମାଧ୍ୟମରେ ସେ ଭଗବାନଙ୍କର ଭଜନ କରିବ, ସେ ଜାଣୁଛି ଏଟା ପାରମାର୍ଥିକ ସତ୍ୟ ଏଇଟା, କିନ୍ତୁ ସେ ଆସିପାରିବ ନାହିଁ। ସେଥିପାଇଁ ତାକୁ ବର୍ଣ୍ଣାଶ୍ରମ ସିଷ୍ଟମ ଦିଆହେଲା। ଠିକ ଅଛି, ତୁମେ ଡିଷ୍ଟର୍ବ ହଉଛ, ଯାଅ ମ୍ୟାରେଜ କର, କିନ୍ତୁ ମନେ ରଖ ବିବାହ ତୁମର ଲକ୍ଷ୍ୟ ନୁହେଁ, ତୁମର ଲକ୍ଷ୍ୟ ହେଲା ପାରମାର୍ଥିକ ସତ୍ୟକୁ ଆସିବ, ବ୍ୟବହାରିକ ସତ୍ୟ ତୁମର ନୁହେଁ। ତୁମେ ବ୍ୟବହାରିକ, ଆମେ କଣ ହବୁ ଯେ ମୁଁ ସାଧୁ ହେଇପାରିଲିନି ବା ମୁଁ ବ୍ରହ୍ମଚାରୀ ହେଇପାରିଲିନି, ମୋର ବିବାହ ହେଇକି ରହିବି, ନା ନା, ବିବାହ ହେଇକି ରହିବାଟା ଆମର ଲକ୍ଷ୍ୟ ନୁହେଁ, ବା ବିବାହ ନ ହବାଟା ଆମର ଲକ୍ଷ୍ୟ ନୁହେଁ। ଆମର ଲକ୍ଷ୍ୟ ହେଲା ତୁମ ଯେଉଁ ସ୍ଥିତିରେ ରହିଛ, ତୁମେ ପାରମାର୍ଥିକ ସତ୍ୟକୁ ଆସ। ତୁମେ କିଏ ଆସ? ମୁଁ ହଉଛି ଆତ୍ମା, କୃଷ୍ଣଙ୍କର ଦାସ। ମୋର କାର୍ଯ୍ୟ ହେଲା ତାଙ୍କୁ ଚିନ୍ତନ କରିବା, ଆଉ ଶରୀର ବନ୍ଧନରୁ ରକ୍ଷା ପାଇବା, ଏଟା ପାରମାର୍ଥିକ ସତ୍ୟ। ଏଟା ଗୋଟେ ବନ୍ଧନ, ଏଟା ଗୋଟେ ଶରୀରଟା ଗୋଟେ ଗୋଟେ କିଏ ବାନ୍ଧିଛି କିଏ କିଏ କହିପାରିବେନି ନା, କଣ ଭାବିଲେ ବୋଝଟା କୋଉଠୁ କହିପାରିବ? ଖାଇକି ଶୁଅ, ସେ କୁଆଡେ ଚାଲିଯାଅ, ଟୁର୍ ଯାଅ, ଯୁଆଡେ ଯାଅ, ଗୋଟେ ବୋଝ ଭଳିଆ ଲାଗୁଛି, ବନ୍ଧନ ରହିଛି। କେଉଁଠି ବନ୍ଧନ ଅଛି? ପୁଂସ ସ୍ତ୍ରୀ ଅମିତ, ପୁଂସ ସ୍ତ୍ରୀ ମିଥୁନ ଏ ତାର ହୃଦୟ ଗ୍ରନ୍ଥି ଅଥବା ସେ ବ୍ରହ୍ମା କହିଲେ, ଯେତେବେଳେ ପୁରୁଷ ସ୍ତ୍ରୀ ପରସ୍ପରକୁ ବରଣ କରିଦେଉଛନ୍ତି, ଇଏ ମୋର ସ୍ୱାମୀ ଇଏ ମୋର ସ୍ତ୍ରୀ, ଗୋଟେ ହୃଦୟରେ ଗ୍ରନ୍ଥି ସୃଷ୍ଟି ହଉଛି, ହୃଦୟରେ ଗୋଟେ ଗ୍ରନ୍ଥି ଆସେ। ଗ୍ରନ୍ଥି ମାନେ କଣ? ଏ ଗଣ୍ଠି ପଡ଼େ, ଗଣ୍ଠି ପଡ଼େ, ତାପରେ ଆସିଯିବ ଅଥବା ଗୃହ କ୍ଷେତ୍ର ସୁତାପ୍ତ ବିହିତ ଜନସ୍ୟ ମୋହ ଅୟମ ଅହମ ମମେତି। ବ୍ରହ୍ମା କହୁଛନ୍ତି ଜୀବ ଜାଣିପାରିବେନି, ବ୍ୟବହାରିକ ସତ୍ୟଟାକୁ ମାନି ମାନି ଚାଲିବାକୁ ପଡିବ। ସେଥିପାଇଁ ବ୍ୟବହାରିକ ସତ୍ୟଟା ଉପଲବ୍ଧି, ପାରମାର୍ଥିକ ସତ୍ୟଟା ଉପଲବ୍ଧି ନ ଆସିଲେ, ବ୍ୟବହାରିକ ସତ୍ୟଟାକୁ ତୁମେ ଯଦି ଛାଡ଼ିଦେଲ, ତୁମେ ସେଣ୍ଟିମେଣ୍ଟ ହେଇଯିବ। ସେ ଲୋକମାନେ କହୁଛନ୍ତି ଗୋଟେ ସେଣ୍ଟିମେଣ୍ଟ ଛାଡ଼ିଦେଲା, ତାର ଅଧିକାର ନାହିଁ, କିନ୍ତୁ ସେଟା ଗୋଟେ ସେଣ୍ଟିମେଣ୍ଟ କଣ କହୁଛି, ଭାବ ପ୍ରବଣତା ବଶତଃ ଛାଡ଼ିଦେବ, ଜମି ବାଡ଼ି ବିକି ସେସବୁ କୁଆଡେ କଣ କରିକି ସବୁ କହିଦେବ ନା, କିଛି ସଂସାରରେ କିଛି ନାହିଁ, ସବୁ ମାୟା। ଆରେ ତୁମେ ବ୍ୟବହାରିକ ପାରମାର୍ଥିକ ସତ୍ୟର ପୂର୍ଣ୍ଣ ଉପଲବ୍ଧି ନ ଆସିଲେ ତୁମେ ବ୍ୟବହାରିକ ସତ୍ୟକୁ ତ୍ୟାଗ କରିପାରିବ ନାହିଁ। ଯେମିତି ତୁମର ପୁଅ ପ୍ରତି ଆସକ୍ତି ରହିଛି, କଣ ବୁଝୁଛ ଭାବିଲେ, ତୁମେ ଘର ଛାଡ଼ି ପଳାଇଛ, କହିବ ମୁଁ ମଠ ରହିଛି, ଗୋଟେ ପରିସ୍ଥିତି ପଳେଇଲା, ତୁମେ ରହିପାରିବନି ମଠ, ରହିଲେ ବି ତୁମର ଆସକ୍ତିରେ କୋଉଠି ରହିବ, ପୁତ୍ର ପାଖରେ ରହିବ। ଏଟା ବ୍ୟବହାରିକ ସତ୍ୟଟାକୁ, ପରମାର୍ଥିକ ସତ୍ୟକୁ ଉପଲବ୍ଧି କରିବାକୁ ପଡିବ, ତାହେଲେ ବ୍ୟବହାରିକ ସତ୍ୟକୁ ତୁମେ ଛାଡ଼ିପାରିବ। ସେଥିପାଇଁ ବର୍ଣ୍ଣାଶ୍ରମ ସିଷ୍ଟମ ଦିଆଗଲା। ଠିକ ଅଛି, ତୁମେ ବିବାହ ହୁଅ, କିନ୍ତୁ ବିବାହ ହେଇକି ତୁମେ ଉପଲବ୍ଧି କର ଜୀବନରେ କଣ ତୁମକୁ ସୁଖ ମିଳିଲା, ଆଉ କେବେ ତୁମେ ବାହାରିବ, କେବେ ତୁମକୁ ସୁଖ ମିଳିବ, କେବେ ତୁମେ ଦାୟିତ୍ୱ ମୁକ୍ତ ହବ। କାହିଁକି ଶେଷରେ ତୁମେ ଚିନ୍ତା କର, ତୁମ ଲାଷ୍ଟ ଷ୍ଟେଜ୍ଟା କଣ, ତୁମେ କୁଆଡେ ଯିବ? ଶେଷରେ ଆମକୁ ଶରୀର ଛାଡ଼ିବାକୁ ପଡିବ, ଏଇଟାକୁ ଚିନ୍ତା କରିବାକୁ ପଡିବ। ଆମେ ମଣିଷକୁ କହିଲେ କେହି ବୁଝିବେନି, ଛୋଟ ପିଲାଟା ହଉ ବା ବଡ଼ଟେ ହଉ ବା ଯୁବକଟେ ହଉ, ତାକୁ ଶରୀର ଦିନେ ଛାଡ଼ିବାକୁ ପଡିବ କି ନାହିଁ, ସେ ତା ପାଇଁ ଚିନ୍ତା କରିନି କେବେ। ଏଠି ଘର କରିବି, ଦ୍ୱାର କରିବି, ପୁଅ ବ୍ୟବହାର କରିବି, ପୁଅ ଇଞ୍ଜିନିୟର ହବ, ଡକ୍ଟର, ସବୁ ଚିନ୍ତା କରିଛି, ସିଏ ଯଦି ଦିନେ ଏଠୁ ଯିବ, ସେଟା ଯିଏ ମୃତ୍ୟୁଟାକୁ ଉପଲବ୍ଧି କରିପାରୁନି, ଯାହାକୁ ଭଗବାନ ଧ୍ରୁବ ସତ୍ୟ ବୋଲି କହିଛନ୍ତି, ସେ ପରମାର୍ଥିକ ସତ୍ୟକୁ କଣ ଉପଲବ୍ଧି କରିବ? ଆଖି ଆଗରେ ଦେଖୁ ନା, କରୋନାରେ ହଜାର ହଜାର ଲୋକ ମରୁଛନ୍ତି, ଅକ୍ସିଜେନ୍ ବର୍ତ୍ତମାନ ବିଦେଶରୁ ଆସୁଛି, ବିଦେଶରୁ ଯୋଉ ଆମର କଣ ଏଇଟା ରହିଛି, ଯୋଉ ଆର୍ମି ଆମର ଏୟାରଫୋର୍ସର ଯୋଉଗୁଡା ରହିଛି ବଡ ବଡ ମାନେ ଫ୍ଲାଇଟ ଗୁଡା, ତା ଭିତରେ ପୁରା ଗୋଟେ ଗୋଟେ ବଡ ବଡ ସିଲିଣ୍ଡର ସବୁ ଭର୍ତ୍ତି ହେଇକି ଆସୁଛି, ଏମିତିଆ ଦେଶର ଅବସ୍ଥା। କିନ୍ତୁ ଲୋକ ସେ ଖାଲି ଭାବି ଦେଉଛନ୍ତି ସିନା ତାର ମରଣ ହେଲା, ମୋର କେବେ ହବନି, ମୁଁ ବଞ୍ଚିକି ରହିବି। ଗୋଟେ ଧ୍ରୁବ ସତ୍ୟ ତାକୁ ଦେଖିଲେ ବି ଏତେ ବଡ ମହାମାରୀ ହେଲାଣି, କେବେ ବି କାହାର ଜ୍ଞାନ ଆସିବନି। ବ୍ୟବହାରିକ ସତ୍ୟକୁ, ପାରମାର୍ଥିକ ସତ୍ୟକୁ ପୂର୍ଣ୍ଣ ଉପଲବ୍ଧି ନ କଲେ ବ୍ୟବହାରିକ ସତ୍ୟକୁ ଛାଡ଼ି ହବ ନାହିଁ, କାହିଁକି ତୁମ ଦେହ ଚିନ୍ତା ଲାଗିଯିବ, ଘର ଦ୍ୱାରା ତୁମେ ଛାଡ଼ିଦେବ, ସେଣ୍ଟିମେଣ୍ଟ ଜମ ବାଡ଼ି ବିକିଦେବ, କହିବ ସ୍ତ୍ରୀ ଛୁଆ ପିଲା କିଏ ନାହିଁ, ସବୁ ହଉଛି ମାୟା, କିଏ କାହାର, ପଳେଇ ଆସିବେ, ପଳେଇ ଆସିଲା ପରେ ପୁଣି କାହା କୋଉ ଚିନ୍ତା ଲାଗିବ, ଭିତରେ ନା ଆସକ୍ତି ରହୁଥିବ। ଆରେ ବ୍ୟବହାରିକ ସତ୍ୟଟା ତୁମ ପାରମାର୍ଥିକ ସତ୍ୟଟାକୁ ତୁମେ ଯେପର୍ଯ୍ୟନ୍ତ ଉପଲବ୍ଧି ନ କରିକି ବ୍ୟବହାରିକ ସତ୍ୟଟାକୁ ତ୍ୟାଗ କରିଦଉଛ, ବ୍ୟବହାରିକ ଜିନିଷକୁ ତ୍ୟାଗ କରିଦଉଛ, ତୁ ମିଥ୍ୟାଚାରୀ ହେଲ। ସେଥିପାଇଁ ଯୋଉ ଦୋଷ ଗୁଡ଼ାକ ଯୋଉ ପରମାର୍ଥ ରାଜ୍ୟରେ ଯୋଉ ଦୋଷ ଗୁଡ଼ାକ ଆସେ କାହିଁକି ଆସେ, କାରଣ ତାର ପୂର୍ଣ୍ଣ ଉପଲବ୍ଧି ଆସିନି, ସେ ଗୋଟେ ଭାବ 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 ଭାବୁକତା ବଶତଃ ଏଗୁଡ଼ା ଗ୍ରହଣ କରିଦେଇଛି। ସେଥିପାଇଁ କେତେ ଶାସ୍ତ୍ର କେତେ ଭଗବାନ ଆମକୁ କେତେ ସୁନ୍ଦର ଉପାୟ ଦଉଛନ୍ତି, କିନ୍ତୁ ଗୋଟେ ଜୀବଟା ସେ ବ୍ରହ୍ମଚାରୀ ହବ, ତାପରେ ଗୃହସ୍ଥ ହବ, ତାପରେ ବାନପ୍ରସ୍ଥାନ ହବ, ତାପରେ ସନ୍ନ୍ୟାସ ନବ। ଯିଏ ପରମାର୍ଥ ସତ୍ୟକୁ ପୂର୍ଣ୍ଣ ଉପଲବ୍ଧି କରିପାରିଲେ ବା ତାଙ୍କର ପୂର୍ବର ସ୍ୱୀକୃତି ହେଉଛି, ସେ ଡାଇରେକ୍ଟ ପଳେଇ ଆସିଲେ ପରମାର୍ଥ ସତ୍ୟ ଉପରକୁ। ପରମାର୍ଥ ସତ୍ୟ କଣ? ମୁଁ ହେଉଛି କୃଷ୍ଣଙ୍କର ଦାସ, ମୋର ଜଗତର କୌଣସି ଧର୍ମ ନାହିଁ, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ, ବାସ ସେ ତାର ଉପରେ ପରମାର୍ଥ ସତ୍ୟ ପ୍ରତିଷ୍ଠିତ। ଆଉ ବ୍ୟବହାରିକ ସତ୍ୟ କଣ? ବ୍ୟବହାରିକ ସତ୍ୟ ଦେହ ଅଛି, ଦେହ ସମ୍ବନ୍ଧ ରହିଛି, ମଝି ରହିଲେ ହବନି, ମୋ ବାପା ଦାୟିତ୍ୱ ନେବି, ମୁଁ ପାରମାର୍ଥିକ ସତ୍ୟକୁ ପୂର୍ଣ୍ଣ ଉପଲବ୍ଧି କରିବି, ବାପାର ଦାୟିତ୍ୱ ନେବି, ମାଆର ଦାୟିତ୍ୱ ନେବି, ଘର କଥା ବୁଝିବି, ଇଏ କାମ ନୁହେଁ। ବର୍ଣ୍ଣାଶ୍ରମ ସିଷ୍ଟମ କଣ କରୁଛନ୍ତି? ତୁମକୁ ଧୀରେ 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 ଫାଉଣ୍ଡେସନ ଦେଇକି ତୁମକୁ ବୈରାଗ୍ୟ ସ୍ତରକୁ ନେଇ ଆସୁଛନ୍ତି। ବର୍ଣ୍ଣାଶ୍ରମ ସିଷ୍ଟମ ବିବାହ ହେବାର ଅର୍ଥଟା ନୁହେଁ ଯେ ଜଣେ ଖାଲି ବିବାହ ହବ ତା ଘର ଦାୟିତ୍ୱଟା ନବ, ତା ସହିତ ସେ ପରମାର୍ଥଟାକୁ ଗୀତା ପଢୁଥିବ, ଭାଗବତ ପଢୁଥିବ, ଭଗବାନଙ୍କୁ ଡାକୁଥିବ, କାହିଁକି ନା ତାକୁ ଏକ ବନ୍ଧନରୁ ଉଦ୍ଧାର ପାଇବାର ଅଛି। ଗୃହସ୍ଥ ଗୋଟେ ଆଶ୍ରମ ନା, ଆଉ ତାକୁ ଉପଲବ୍ଧି କରିବାକୁ ପଡିବ ପରମାର୍ଥ ଜିନିଷ। ପରମାର୍ଥ ଜିନିଷ ଉପଲବ୍ଧି ନ କଲେ ସେ ଫସି ପଳିଯିବ, ଭିତରକୁ ଫସିଯିବ, ଜାଣିପାରିବନି, ତା ଜୀବନଟା ଚାଲିଯିବ। ସେଥିପାଇଁ ସେ ଲେଖିଲେ ନା, ବାର୍ଦ୍ଧକ୍ୟ ଏକ ନ ଉପାୟ ବିହୀନ ତାତେ ଦିନ ଅକିଞ୍ଚ, ବାର୍ଦ୍ଧକ୍ୟ ହେଇଗଲେ ଉପାୟ ବିହୀନ ଲାଗେ ତୁମକୁ, କାହିଁକି ଏଇଟା ଗୋଟେ ହେଲ୍ପଲେସ୍ ଅତି ଅସହାୟ ସମୟ ନା, କାହିଁକି ତୁମେ ପୁରା ଜୀବନ ଭରି କଣ କରିଛ? ଦେହ ପାଇଁ କର୍ମ କରିଛ, ଖାଲି ବ୍ୟବହାରିକ ବ୍ୟବହାରିକ ବ୍ୟବହାରିକ, ଆଉ ପରମାର୍ଥ ବିଷୟରେ କିଛି ଚିନ୍ତା କରୁନି। ତୁମେ ଆତ୍ମା କଣ କରୁଥିବ? ଆତ୍ମା ପ୍ରତି ଦୁଃଖୀ ହେଇକି ରହିଥିବ, ଆରେ ଈଶ୍ୱରଟା ଛାଡ଼ିଦେବ ରେ, ଈଶ୍ୱରଟା ତ ନଷ୍ଟ ହେବା ସମୟ ଚାଲିଗଲା, କାରଣ ଆତ୍ମା ଚାହୁଁଛି କଣ କରିବି? ଶରୀର ଧରିବା ପାଇଁ, ଏ ଶରୀର ମିଳିଛି କଣ? କର୍ମଫଳ ହିସାବରେ ଆତ୍ମା ଦୁଃଖରେ ମଣିଷଟା ମରିଲେ ଦୁଃଖ କାହିଁକି? ତାକୁ ବହୁତ ଦୁଃଖ ହୁଏ, ସେଟା ଶରୀରଟା ତ ଗୋଟେ ଡ୍ରେସ୍ଟା, ତା ପାଇଁ ଦୁଃଖ କାହିଁକି କହୁଛି? ଏଇଟା ଆତ୍ମାର ଦୁଃଖ, ଆତ୍ମା ଯେଉଁ ସ୍ୱରରୁ ଧର ନେଉଛି ଚାହୁଁଛି ମୁଁ, ଏଇଟା ମୋର ଆଧ୍ୟାସ୍ତା କହିଛି। ସେଥିରେ ବ୍ୟବହାରିକ କର୍ମରେ ସବୁବେଳେ ଜୀବନ ହରି ରହୁଛି, କେବଳ ଖାଇବି ପିଇବି ରୋଷେଇ କରିବି ଟଙ୍କା ପଇସା ପୁଅ ଝିଅ ଚିନ୍ତା। ଆଜିକାଲି ତ ବହୁତ ବଡ଼ ପାରମାର୍ଥିକ ଜିନିଷଟା ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜେସ୍ ହେଇଯିବ ବର୍ତ୍ତମାନ ଯୋଉ ସମାଜ ଚାଲିଛି, ଲୋକମାନଙ୍କର ବହୁତ ଆଟାଚମେଣ୍ଟ, ପୁଅ ଝିଅ ଘର ଚାକିରି ଗାଡି ଘୋଡ଼ା ସବୁ ବ୍ୟାଙ୍କ ବାଲାନ୍ସ ସବୁ ନେଇକି ଆମେ କୃଷ୍ଣଙ୍କୁ ପାଇବୁ, ଇମ୍ପସିବୁଲ, ଅସମ୍ଭବ, ହବନି ହବନି। ତୁମେ ଯେଉଁ ସ୍ଥିତିରେ ରହୁଛ ସେଇ ସ୍ଥିତିରେ ରୁହ, କିନ୍ତୁ ପୂର୍ଣ୍ଣ ପାରମାର୍ଥିକ ସତ୍ୟକୁ ଉପଲବ୍ଧି ନ କଲା ପର୍ଯ୍ୟନ୍ତ ତୁମେ ବ୍ୟବହାରିକ ଜିନିଷକୁ ଛାଡ଼ିପାରିବ ନାହିଁ। ସେଥିପାଇଁ ବ୍ୟବହାରିକ ଜିନିଷକୁ ଛାଡ଼ିବା ପାଇଁ ଏସବୁ ବ୍ୟବହାରିକ ସତ୍ୟ ଗୋଟେ ଅଛି, ଦେହ ଅଛି ନା ନାହିଁ, ଦେହ ଚିନ୍ତା ଅଛି ନା ନାହିଁ, କ୍ଷୁଧା ଅଛି ନା ନାହିଁ, ନିଦ୍ରା ଅଛି ନା ନାହିଁ, ଅର୍ଥ ଦରକାର କି ନାହିଁ, ଡ୍ରେସ୍ ଖଣ୍ଡ ଦରକାର କି ନାହିଁ, ଏଇଟା ଅଛି ବ୍ୟବହାରିକ ସତ୍ୟ, ମୁଁ ମନା କରିପାରିବନି, ସେଥିରେ ତୁ ମାନିବାକୁ ପଡିବ, ତାର ଭିତରେ ଦେଇକି ତୁମେ ଯାଉଛ ବ୍ୟବହାରିକ ସତ୍ୟ, ସେଟା ମାନି 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 ତୁମେ ଯିବ। କେତେବେଳେ ଛାଡ଼ିଦେବ ତାକୁ? ଏଇ ଯେମିତି ଗୋପୀମାନେ ସମ୍ପୂର୍ଣ୍ଣ ଛାଡ଼ିଦେଇଥିଲେ ଅର୍ଦ୍ଧରାତ୍ରିରେ, କେବେ ଚିନ୍ତା କରୁନା ଆମେ ଫେରିବୁ ମାନେ ପତିମାନେ ଯେ ଯଜ୍ଞ ପତ୍ନୀମାନେ, ପତିମାନେ ବିରୋଧ କରୁଛନ୍ତି ନା, ଇଏ ତ ଆସିଲେ ତ କିଏ ଜାଣିନାହାନ୍ତି, ଯଜ୍ଞ ପତ୍ନୀମାନଙ୍କୁ ପତିମାନେ ବିରୋଧ କରୁଛନ୍ତି, ଚାଲି ଆସିଲେ କାହିଁକି? ପରମାର୍ଥ ସତ୍ୟ ଉପରେ ପ୍ରତିଷ୍ଠିତ ଥିଲେ, ପରମାର୍ଥ ସତ୍ୟ ହେଉଛି ସେଇଟା, ସେ ପରମାର୍ଥ ସତ୍ୟର ଉପଲବ୍ଧି ନ ଆସିଲା ପର୍ଯ୍ୟନ୍ତ ଆମ ସ୍ଥିତିରେ ରହିବା ଠିକ। ଆଉ ପରମାର୍ଥ ସତ୍ୟର ଉପଲବ୍ଧିରେ ଆସିବ କେମିତି ପୁଣି? ଏଇ ସେଥିପାଇଁ ସବୁ ଅବସ୍ଥାରେ ସମସ୍ତଙ୍କୁ ସାଧୁମାନେ ସାହାଯ୍ୟ କରନ୍ତି, ତୁମେ ଯେଉଁ ଅବସ୍ଥା ରହିଛ ତୁମେ ଆସ, ତୁମେ ଯେମିତି ଗୃହସ୍ଥ ଅଛ ତୁମେ ଏଇ ନିୟମ ପାଳନ କରିକି ତୁମେ ବାହାର, ସମସ୍ତଙ୍କୁ ଭାଗବତ ଧର୍ମରେ ଯୋଡ଼ା ଯାଉଛି, ତା ସ୍ଥିତି ହିସାବରେ ସେ ଧୀରେ ଧୀରେ ଉପରକୁ ଅପଲିପ୍ଟ କରି ଯାହା କୁହାଯାଏ ସେ ଉପରକୁ ଆସିବ। ବ୍ୟବହାରିକ ସତ୍ୟ ରହିଛି ତ କାଟି ହବନି, ଯେମିତି ବଳି ମହାରାଜ ବେଦରୁ ଆଣିକି ବ୍ୟବହାରିକ ସତ୍ୟର ଉଦାହରଣ ଦଉଥିଲେ, କିଏ? ଶୁକ୍ରାଚାର୍ଯ୍ୟ। ବ୍ୟବହାରିକ ସତ୍ୟଟା କୋଉଥିରେ ନା ସେ, ଆଉ ଦେଖ ବଳି ମିଛ କହିବା ଦରକାର, କେଉଁଠି ମିଛ କହିବା ଦରକାର, ପୁଣି ଆଣି ପ୍ରମାଣ ଦେଇଦେଲେ ବେଦରୁ, ଅତ ବହୁ ବହୁ ଗୀତମ ଶୁଣୁମେ ଅସୁରୋତ୍ତମ, ହେ ଅସୁର ବେଦରୁ ଗୋଟେ ସ୍ତୁତି ଗୋଟେ ଅଂଶ ଆଣି କହୁଛନ୍ତି, ସ୍ତ୍ରୀ ସୁନର୍ମ ବିବାହେଷୁ, କାହାକୁ କାହାକୁ ମିଛ କହିବେ ଶିଖଉଛନ୍ତି, ବ୍ୟବହାରିକ ସତ୍ୟ ଶିଖଉଛନ୍ତି। ଦେଖ ସବୁ ଦିଆଯାଏ ନା, କହିଲେ ମୁଁ ତ ବ୍ରାହ୍ମଣକୁ ପ୍ରତିଶ୍ରୁତି ଦେଇଦେଇଛି ନା, ମିଥ୍ୟା କହିହବ, କେଉଁଠି କେଉଁଠି ମିଥ୍ୟା କହିହବ, ସେଠି କହୁଛନ୍ତି ସେ ଶ୍ଳୋକ, ସ୍ତ୍ରୀଷୁ ନର୍ମ ବିବାହେଷୁ ବୃତ୍ତ୍ୟାର୍ଥେ ପ୍ରାଣ ସଙ୍କଟେ ଗୋବ୍ରାହ୍ମଣ ହିତାୟ ଅର୍ଥ ନ ଅନୃତ ସତ୍ ଜୁଗୁପ୍ସିତମ, ଏ ନିନ୍ଦିତ ନୁହେଁ, ଏଇମାନଙ୍କୁ ଏଇ ସ୍ଥାନରେ ମିଥ୍ୟା, ଏଟା ବ୍ୟବହାରିକ ସତ୍ୟ ବେଦରୁ ଆଣିକି ଦଉଛନ୍ତି। କଣ କହିଲେ, ସ୍ତ୍ରୀଷୁ ସ୍ତ୍ରୀକୁ ମିଥ୍ୟା କଥା କହିହବ, ସବୁବେଳେ ସତ କହିଲେ ଚଳିହବନି, ସବୁକିଛି ମାନେ କେବଳ ସତୀ ନାରୀ ଯଦି ହେଇଥିବ ତା କଥା ସବୁ ସତ କଥା କୁହା ହବ, ମାନେ ଯେତେ କ୍ଲୋଜ ତୁମର ସ୍ତ୍ରୀ ସିଏ ହଉ ସବୁ କଥା ସତ କେବେ କହିବେନି, କାହିଁକି ତାଙ୍କର ନେଚର ହେଲା ଚାଇଲ୍ଡିସ୍ ନେଚର ଛୋଟ ପିଲାବେଳେ, ସ୍ତ୍ରୀ ଲୋକମାନେ ତୁ ସତ ମୁଁ କହିଦେ ଏ କାହା କଥା କହିବୁନୁ, ସେଥିପାଇଁ ଓଡ଼ିଆରେ ଆମର ଗୋଟେ କଥା ଅଛି, ସ୍ତ୍ରୀ ଲୋକମାନଙ୍କର କଥା ହଉଛି ଝାଡ଼ା ଯିବା ପଦାରେ, କଣ ଜାଣିଛୁ ଝାଡ଼ା ଯିବା ପଦାରେ ବୋଲେ ତୁମେ କଣ ଜାଣିବ, ତୁମ ଆମେ ଛୁଆଟି ବେଳେ ସବୁ ଦେଖିଛୁ ଆଉ ପଢ଼ୁଛୁ ଶୁଣିକି ଅନେକ ମନରେ ପଡ଼ିଛି, ଏସବୁ ଗାଁର ମୁଣ୍ଡରେ ସବୁ ମାନେ ପୁରୁଷମାନଙ୍କ ପାଇଁ ସବୁ ଯୋଉ ଶୌଚ ହେବା ପାଇଁ ଯିବେ ବା ମଳତ୍ୟାଗ କରିବା ପାଇଁ ଯିବେ ତାଙ୍କର ଗୋଟେ ପଡ଼ିଆ, ସ୍ତ୍ରୀମାନଙ୍କ ପାଇଁ ଗୋଟେ ପଡ଼ିଆ, ତୁମେ ଯେଉଁ କଥା କହିଥିବ ସେ ଯାଇଥିବେ ଯୋଉ ଚାରି ଜଣ ପାଞ୍ଚ ଜଣ ମାତା କିମ୍ବା ଦଶ ଜଣ ଯାଇଥିବେ ଯୋଉ ସ୍ତ୍ରୀ ଲୋକ ସେ ସେଇଠି କଥା ହେଇଛି, ସେ ତାକୁ କହିଦେବ ତୁ କାହା କଥା କହିବୁନୁ, ସେ କହିବେ ତୁ କାହା କଥା କହିବୁନୁ, କିଏ କାହା କହିବ କାହା କଥା କହିବୁନୁ, ଦେଖିଲା ବେଳକୁ ଗାଁ ସାରା ସବୁ କଥା ବୁଲୁଥିବ, କିଏ କହିଲା କିଲୁ ନା ସେବା କହିଲା, ତାକୁ କହିଲା ଲୋ ବାସ ଲୋ 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 ହଉ ପୁରା ଗାଁ ସାରା ଉଠୁଥିବ ପଡ଼ୁଥୁ, ସବୁ କଥା କୁହାଯାଏ ନା, କେବଳ ସତ୍ୟ ନାରୀ ସ୍ତ୍ରୀଷୁ ନର୍ମ ଥଟାରେ, ଏଟା ବ୍ୟବହାରିକ ସତ୍ୟ ବେଦରୁ ଆଣିକି ଦଉଛନ୍ତି, ଫୋପାଡ଼ି ଦେଲା ବଳି ମହାରାଜ କହିଲେ ନା ନା ନାଇଁ ରଖନ୍ତୁ ରଖନ୍ତୁ, ଏ ଜିନିଷ ମୋର କାମରେ ଲାଗିବନି, ମୁଁ ବ୍ୟବହାରିକ ସତ୍ୟକୁ ମାନିବା ପାଇଁ ପ୍ରସ୍ତୁତ ନାହିଁ, ମୁଁ ପୂର୍ଣ୍ଣ ଆତ୍ମସମର୍ପଣ କରୁଛି, ମୋର କୌଣସି ବେଦ ଧର୍ମ ମୋର ଆବଶ୍ୟକ ନାହିଁ, ନର୍ମ ଥଟାରେ ମିଛ କହିଲେ କିଛି ଆବଶ୍ୟକ ନାହିଁ, ଏ କିଛି ପାପ ନାହିଁ, ନିନ୍ଦିତ ନୁହେଁ। ବିବାହରେ ଗୋଟେ ଗରିବ ଝିଅ ବିବାହ ହେଇପାରୁନି କି ଗୋଟେ ପୁଅଟେ ବିବାହ ହେଇପାରୁନି, ସେଠି ଟିକେ ମିଛ କଥା କହିକି ବିବାହ କରିଦେଲେ କି ଦୋଷ ନାହିଁ, ସ୍ତ୍ରୀଷୁ ନର୍ମ ବିବାହେଷୁ ବୃତ୍ତ୍ୟାର୍ଥେ, ଯାହାର ବୃତ୍ତି ବୁଡ଼ି ଯାଉଛି ସେ କଣ କହିବ, ମିଛ କହିବ ନା, ବିଜନେସ ତାର ବୁଡ଼ି ଯାଉଛି, ତାର ସବୁବେଳେ ଲସ୍ ଚାଲୁଛି, ସେ ପାଞ୍ଚ ଟଙ୍କା ଦଶ ଟଙ୍କା କହି ବିକି ଚଳିବ ନା, ଆଉ ତା ବୃତ୍ତିଟା ବୁଡ଼ି ଯାଉଛି ଆଉ ଚଳିବ କେମିତି, ଲସ୍ କରିକି ପ୍ରାଣ ସଙ୍କଟେ, ଯାହାର ପ୍ରାଣ ସଙ୍କଟ ଅବସ୍ଥା ଆସୁଛି, ପ୍ରାଣଟାକୁ ବଞ୍ଚିବା ପାଇଁ ସେ ମିଛ କଥା କହିବ, ଆଉ ଗୋ ବ୍ରାହ୍ମଣ ହିତାର୍ଥ, ଗୋମାତାଙ୍କୁ ରକ୍ଷା କରିବା ପାଇଁ, ବ୍ରାହ୍ମଣଙ୍କୁ ରକ୍ଷା କରିବା ପାଇଁ, ତାଙ୍କର ହିତ ପାଇଁ ଯଦି ମିଛ କୁହା ହେବ, ଅନୃତ ନା ଜୁଗୁପ୍ସିତ, ମିଥ୍ୟା କହିବା ପାପ ଆମେ କହୁନାହାନ୍ତି, ସେଇ ପିରିୟଡ୍ରେ ସେଇଟା କହିବା ନିନ୍ଦିତ ନୁହେଁ, କେବଳ ଏଇଟା ଇମର୍ଜେନ୍ସି ପିରିୟଡ୍, ଏଇଟା ବେଦରୁ ଆଣି କହୁଛନ୍ତି, ବହୁରୀତମ ଗୀଚମ ଇଦମ ବହୁ ଗୀତମ ରିଚମ ଶୁଣମେ ଅସୁରୋତ୍ତମ, ବେଦର ଗୋଟେ ସ୍ତୁତି କାଣୀ କହୁଛନ୍ତି, ସେଠି ପୁରା ଯେତିକି ଭାବୁଛନ୍ତି ବେଦର ସ୍ତୁତି, ଏଇଟା ବ୍ୟବହାରିକ ଜିନିଷ କହିଲା ନା, ମୁଁ କେବେ କହିପାରିବିନି, ମୁଁ ପାରମାର୍ଥିକ ସତ୍ୟଟା ଜାଣିଛି, କାହା କତୁରୁ ଜାଣିଛି, ପ୍ରହ୍ଲାଦଙ୍କ କତୁରୁ, ପ୍ରହ୍ଲାଦ କିତବମ ଯଥା, ମୋ ଗୁରୁ ଜାଣିଛନ୍ତି କିଏ, ଆପଣ ମୋର ବ୍ୟବହାରିକ ଗୁରୁ, ମୋର ପାରମାର୍ଥିକ ଗୁରୁ ହେଉଛନ୍ତି ପ୍ରହ୍ଲାଦ, ପ୍ରହ୍ଲାଦଙ୍କ କତୁରୁ ପାରମାର୍ଥିକ ସତ୍ୟଟା ଜାଣିଛି, ତେଣୁ ବ୍ୟବହାରିକ ସତ୍ୟଟାକୁ ରିଜେକ୍ଟ କରିହବ, ସେଥିପାଇଁ ତତ୍ତ୍ୱାଚାର୍ଯ୍ୟଙ୍କ ନିକଟରୁ, ଶୁଦ୍ଧ ଗୁରୁଙ୍କ ନିକଟରୁ, ଶୁଦ୍ଧ ଭକ୍ତଙ୍କ ନିକଟରୁ ଆମେ ଯେତେବେଳେ ବ୍ୟବହାରିକ ସତ୍ୟକୁ ନଶ୍ରବଣ କରିବା, ଉପଲବ୍ଧି ନ କରିବା, ତାଙ୍କ କୃପାପ୍ରାପ୍ତ ନ ହେବା, ସେ ସ୍ଥିତିରେ ନ ରହିବା, କେବେ ବ୍ୟବହାରିକ ସତ୍ୟକୁ କାଟି ହବ ନାହିଁ, ଅଠାଡ଼ ଲାଗିବ ସଂସାରର, ଯାହା ହେଲେ ତୁମର ଦେହ ଦୈହିକ ଚିନ୍ତାଟା ରହିଯିବ, ଯେତେ ପ୍ରକାର ତାଙ୍କୁ ବଳି ମହାରାଜଙ୍କୁ ବୁଝାଉଥିଲେ ଶୁକ୍ରାଚାର୍ଯ୍ୟ, ତିନିପଦ ନ ଦେଇକି ଦିପଦ ବି ଦିଅ, ତିନିପଦ କୁହନି, ଯେତେ ପ୍ରକାର ତାଙ୍କୁ ବୁଝେଇଲେ, କୌଣସି ମିଥ୍ୟା କହିବା ଦରକାର, କେତେ ପ୍ରକାର ତାଙ୍କୁ ଯେତେ ପ୍ରକାର ସେ ବୁଝେଇଲେ କୌଣସି ଜିନିଷ ମାନେ, କାହିଁକି ସେ ପରମାର୍ଥିକ ସତ୍ୟ ଉପରେ ପ୍ରତିଷ୍ଠିତ ଥିଲେ, ଆଉ ପରମାର୍ଥିକ ସତ୍ୟରେ ପ୍ରତିଷ୍ଠିତ ହେଉଛି ସର୍ବଧର୍ମ, ସେଠି ଆଉ କୌଣସି ମାନ ସମ୍ମାନ ଦେହ ଚିନ୍ତା ସୁଖ ଦୁଃଖ କୌଣସି ଜିନିଷ ନାହିଁ, ସେଟା ଉପଲବ୍ଧି କରିବାକୁ ହେଲେ ଏ ବଳିଙ୍କର ଉପଲବ୍ଧି ଥିଲା କାହାଙ୍କ କୃପାରୁ, ପ୍ରହ୍ଲାଦଙ୍କୁ ସେ ଉପଲବ୍ଧି କରିଥିଲେ ବ୍ୟବହାରିକ ଏ ପାରମାର୍ଥିକ ଶକ୍ତି, ସେଥିପାଇଁ ବ୍ୟବହାରିକ ଜିନିଷ ସବୁ ରିଜେକ୍ଟ କରିଦେଲେ। ସେ ଜାଣିଛନ୍ତି ଏଇ ସେ ପାଟି କରୁଛି, ଆଉ ସେ ଜାଣିଛନ୍ତି ମୁଁ ମୁଁ ଆଉ ରାଜା ହେଇପାରିବି ନାହିଁ, ମୁଁ ଯେଉଁ ମୁଁ ଆଜି ଶରଣ ନେବି ମାନେ ମୁଁ ଆଜି ତିନି ପାଦ ଦେଇଦେବି ମାନେ କାଲି ମୋତେ ଭିକାରି ହେବାକୁ ପଡ଼ିବ। ଆଉ ବଡ ବଡ ଚ୍ୟାଲେଞ୍ଜେସ୍ ହେଇଯିବ ଅସୁର ସମାଜ ପାଇଁ, ସବୁ ଅସୁର ମାନେ ମୋ ଉପରେ ନିର୍ଭର କରୁଛନ୍ତି ନା। କିନ୍ତୁ ସେ ପାରମାର୍ଥିକ ସତ୍ୟ ଉପରେ ଏତେ ପ୍ରତିଷ୍ଠିତ ଥିଲେ ଛାଡ଼ିଦେଲେ ଚାନ୍ସ। ଆଗରୁ ଯେଉଁମାନେ ରାଜାମାନେ ଭରତ ମହାରାଜ ଛାଡ଼ି ଦେଇକି ଚାଲୁଥିଲେ, ସେ ପାରମାର୍ଥିକ ସତ୍ୟ ଉପରେ ପ୍ରତିଷ୍ଠିତ ଥିଲେ ନା। ଭାବୁକତା ବଶତଃ ନୁହେଁ, ଆର୍ଥିକ ଅର୍ଥାର୍ଥୀ ବଶତଃ ନୁହେଁ, ପରିସ୍ଥିତି ବଶତଃ ନୁହେଁ, ପାରମାର୍ଥିକ ସତ୍ୟକୁ ସେ ଏତେ ଉପଲବ୍ଧି କରୁଥିଲେ। ସେଥିପାଇଁ ସେ ଲେଖିଲେ ଯୋହ ଯୁହେବ ମଲବତ ଉତ୍ତମ ଶ୍ଲୋକ କଲା ଆଲସା, ଯୁବକ ଯୁବକ ଅବସ୍ଥାରେ ମଳତ୍ୟାଗ କଲା ଭଳିଆ ଯେମିତି ମଳତ୍ୟାଗ କରିଦେଲେ ବ୍ୟକ୍ତିକୁ ଆରାମ ଲାଗେ, ସେ ସଂସାରଟାକୁ ଛାଡ଼ିକି ପଳାଉଥିଲେ, ତାଙ୍କୁ ଏତେ ଲାଳସା ଲାଗୁଥିଲା ଭଗବାନଙ୍କ ପାଇଁ। ସମସ୍ତେ ସେତିକି ଯାଇପାରିବେ, ତେଣୁ ବ୍ୟବହାରିକ ରଖାଲ ବର୍ଣ୍ଣାଶ୍ରମ ଧର୍ମରେ ଭଗବାନଙ୍କର ଭକ୍ତି କରି ତୁମେ ଉପଲବ୍ଧି କର, କାରଣ ପ୍ରସ୍ତୁତ ହୁଅ ତୁମେ ଏ ଶରୀର ଛାଡ଼ିବା ପୂର୍ବରୁ ପରମାର୍ଥିକ ସତ୍ୟକୁ ଉପଲବ୍ଧି କର, କାରଣ ଦିନେ ପୁଣି ଆଉ ଗୋଟେ ଶରୀର ପୁଣି ମାତୃଗର୍ଭକୁ ଯିବାକୁ ପଡ଼ିବ, ପୁଣି ଶରୀର ଗୋଟେ ଧାରଣ କରିବାକୁ ପଡ଼ିବ। ବର୍ତ୍ତମାନର ଯେଉଁ ସମସ୍ୟା ରହିଛି ତାଠୁ ଅଧିକ ସମସ୍ୟା ହେଇପାରେ, ବା କ'ଣ ଗତି ହବ ତା କିଛି କହିହବନି, କିଛି କହିହବନି। ତେଣୁ ଏଇ ଯେଉଁ ଆଲୋଚନା ସବୁ ଚାଲିଛନ୍ତି, ଏ ସବୁ ପାରମାର୍ଥିକ ସତ୍ୟ ଉପରେ ପ୍ରତିଷ୍ଠିତ, ପୂର୍ଣ୍ଣ ପାରମାର୍ଥିକ ସତ୍ୟ ଉପରେ। ବ୍ରଜରେ କ'ଣ କେହି କମ୍ପ୍ଲେନ୍ କରିଥିଲେ କି କୃଷ୍ଣଙ୍କ ରାସଲୀଳା ବିଷୟରେ? କାହାକୁ ବି ଜଣାନଥିଲା, କେହି ବି ଅସୂୟା କରୁନଥିଲେ କୃଷ୍ଣଙ୍କୁ। ତାଙ୍କ ପତିମାନେ କ'ଣ ଖୋଜିନଥିବେ, ତାଙ୍କ ଛୁଆ ପିଲାମାନେ କ'ଣ ଖୋଜିନଥିବେ, ତାଙ୍କ ଶାଶୁଶ୍ୱରମାନେ ଖୋଜିନଥିବେ, ତାର ଉତ୍ତର ଦଉଛନ୍ତି ନା। ସୂୟାଂ ଖଲୁ କୃଷ୍ଣାୟ ମୋହିତସ୍ତସ୍ୟ ମାୟା ମନ୍ୟମାନଂ ସ୍ୱପାର୍ଶ୍ୱ ସ୍ୱପାର୍ଶ୍ୱ ସ୍ଥାନ ସ୍ୱାନଂ ସ୍ୱାନଂ ଧାରାନ୍ ବ୍ରଜ ଓକସଃ। କୃଷ୍ଣଙ୍କର ମାୟାରେ ମୋହିତ ହୋଇ ବ୍ରଜଗୋପୀଗଣଙ୍କର ପତି ପିତା ପ୍ରଭୃତି ଆତ୍ମୀୟଗଣ ନିଜ ନିଜର ପତ୍ନୀ କନ୍ୟାଦି ନିଜ ନିଜର ପାର୍ଶ୍ୱସ୍ଥିତ ମନେ କରି କୃଷ୍ଣଙ୍କ ପ୍ରତି କୌଣସି ହିଂସା ପ୍ରକାଶ କରିନଥିଲେ। ପିତା ହଉଥିଲା ମୋ ଝିଅ ମୋ ପାଖରେ ଅଛି, ପତି ହଉଥିଲା ମୋ ସ୍ତ୍ରୀ ପାଖରେ ଅଛି, କିନ୍ତୁ କେହି କୃଷ୍ଣଙ୍କ ପାଖରେ ନଥିଲେ, ଏସରି ତାଙ୍କ ତାଙ୍କ ପାଖରେ ନଥିଲେ, ସବୁ କୃଷ୍ଣଙ୍କ ପାଖରେ ଥିଲେ। ଏ ଯୋଗ ମାୟା, ହେଲେ ଭଗବାନ ଗୀତାରେ କହିଦେଲେ ନା, ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାନ। ଯାହା ଲୀଳା କରିଛନ୍ତି ଗୀତାରେ ତା ତାର ଯାହା କୁହନ୍ତି ସିମ୍ପଟମ୍ସ ବା ତାଙ୍କର ଫର୍ମୁଲାଟା କହିଦେଇଛନ୍ତି ଆଗୁତୁରା, କାଳେ କିଏ ମୋତେ ଧରିବ ସେ ଆଗୁତୁରା କହିଦେଇଛନ୍ତି ମୋତେ, କିନ୍ତୁ ମୋତେ କିଛି ତୁମ ଲୀଳାକୁ ତୁମେ କିଛି ବୁଝିପାରିବନି, ସେଥିପାଇଁ ମୁଁ ଯାହା କହିଛି ତାକୁ ବୁଝ। ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାପ୍ତ, ସମସ୍ତେ ମୁଁ ଦେଖିପାରିବେନି ଜାଣିପାରିବେନି, ମୁଁ ସମ୍ୟକ ଆବୃତ ହେଇକରି ଯୋଗ ମାୟା ଦ୍ୱାରା କିଏ ଜାଣିପାରିବେନି। ବିଶେଷ କରି କହିଥିଲେ ମୂଢ଼ୟମ୍ ନା ଅଭିଜାନନ୍ତି ଲୋକ ମହାମଜ ଅବ୍ୟୟ, ମୋ ଅଜ ମୋ ଅବ୍ୟୟ ମୂଢ଼ ଲୋକ ଜାଣିପାରିବେନି। ମୂଢ଼ ଲୋକ କ'ଣ ଜାଣିବ, ଜ୍ଞାନୀ ଲୋକ ବି ଜାଣିପାରିବେନି। ଏଠି ମୂଢ଼ ଲୋକ କଥା କହିଦେଲେ, ସେ ତାଙ୍କ ଭାଷାରେ ମୂଢ଼ ବୋଲି କହିଲେ, କୁନ୍ତିଦେବୀ ଜ୍ଞାନୀମାନଙ୍କ ନାଁ କହିଲେ, କହିଲେଣି ତଥା ପରମହଂସାନାମ ମୁନିନାମ ଅମିଲାତ୍ମାନାମ ଭକ୍ତି ଯୋଗ ବିଧାନାର୍ଥମ କଥମ ବଶ୍ୟମା ହି ସ୍ତ୍ରୀୟ। ମୁଁ କ'ଣ ଦେଖିବି ଆପଣଙ୍କୁ, କୃଷ୍ଣଙ୍କ ଆଗରେ ଠିଆ ହେଇକି ମୁଁ କ'ଣ ଆପଣଙ୍କୁ ଦେଖିବି, ଦେଖୁଛନ୍ତି କୃଷ୍ଣଙ୍କୁ, ସ୍ତୁତି କରୁଛନ୍ତି କୃଷ୍ଣଙ୍କୁ, ଉପଲବ୍ଧି କରିସାରିଲେଣି ଅସତ୍ତାମାର ବ୍ରହ୍ମାସ୍ତ୍ର ରକ୍ଷା କରିବା ପାଇଁ ଉତ୍ତରରେ ଗର୍ଭରେ ପ୍ରବେଶ କଲେଣି, ଏକ ସଙ୍ଗରେ ବସିଛନ୍ତି କୋଉଠି ରଥ ଉପରେ, ପୁଣି କହୁଛନ୍ତି କଥମ ପଶ୍ୟମା ହି ସ୍ତ୍ରୀୟ, ମୁଁ ସ୍ତ୍ରୀ ହେଇ କେମିତି ଜାଣିବି, ସ୍ତ୍ରୀ ଜାତି କା ବାର୍ତ୍ତା ଚକ୍ରପତି, ମୁଁ ସ୍ତ୍ରୀ ଜାତି ମୋର କଣ ତାଙ୍କ କଥା କହିବା, ଯେତେବେଳେ ଆପଣ ଆସୁଛନ୍ତି କାହାକୁ ଭକ୍ତି ଶିଖିବା ପାଇଁ, ପରମହଂସା ନାମ ମୁନି ନାମ ଅମିଲାତ୍ମା ନାମ, ମୁଁ ସ୍ତ୍ରୀ ହେଇ କଣ ଜାଣେ, ଯୋଗ ମାୟା, ଭଗବାନ ଯୋଗ ମାୟା ଦ୍ୱାରା ଆବୃତ ହେଇଛନ୍ତି, ତେଣୁ ବିଗ୍ରହଙ୍କର ଯୋଉ ଶକ୍ତି ରହିଛି ତାଙ୍କ କଥାରେ ଯୋଗ ମାୟା ଅଛି, ସେ ଯୋଗ ମାୟା ଶକ୍ତି ଦ୍ୱାରା ଆବୃତ ହେଇଛନ୍ତି, ତାଙ୍କ ସ୍ୱରୂପ ଯୋଉ ରଖିଛନ୍ତି ସେ ଢାକିକି ରଖିଛନ୍ତି, ସେ ଯୋଗ ମାୟା ଖୋଲିଲେ ତୁମେ ଜାଣିପାରିବ, ସବୁ ଭଗବାନଙ୍କର ଯୋଗ ମାୟା। ଭାଗବତରେ ମାୟାପର ଅର୍ଥ ଅଛି ନା, ବାସ୍ତବ ଅର୍ଥ ଅଛି, ଆଚ୍ଛାଦକ ଅର୍ଥ ଅଛି, ଭାଗବତରେ ବି ଅଛନ୍ତି, ଚକ୍ରପତାଙ୍କୁ ଜାଣିଛନ୍ତି, ଭାଗବତରେ ଲୁଚେଇ ଦେଇଛନ୍ତି ସେ ଅର୍ଥକୁ ତୁମେ ଧରିପାରିବେ, ତାର ପ୍ରକୃତ ଅର୍ଥଟା କ'ଣ, ମାୟାପରକ ଅର୍ଥ ଅଛି, ଆଚ୍ଛାଦକ ଅର୍ଥ ଅଛି, ବାସ୍ତବ ଅର୍ଥ ଅଛି, ଭାଗବତରେ ଅଛନ୍ତି, ତୁମେ ତା ଅର୍ଥକୁ ବୁଝିପାରିବେ ଯୋଗ ମାୟା ଦ୍ୱାରା। ଯୋଗ ମାୟା ଶକ୍ତି ଯୋଉ ରହିଛନ୍ତି ଅନ୍ତରଙ୍ଗା ଶକ୍ତି, ସେଟା ସେଠି ଏ ଜଗତର ପ୍ଲାଟଫର୍ମ ବା ଏ ଜଗତର କୌଣସି ଜିନିଷ ଯାହା ଆମେ ଏଠି ଦେଖୁଛେ ସବୁ କାମ କ୍ରୋଧ ଲୋଭ ମୋହ ଯାହା ଦୁର୍ଗୁଣ ଅଛି ଯାହା ସବୁ ଜିନିଷ ସେସବୁ ସେଠି କିଛି ଯୋଗମାୟା ଶକ୍ତିର ପ୍ରଭାବରେ କିଛି ସେଗୁଡ଼ିକ ରହିପାରିବ ନାହିଁ। ଏଇଟା ସବୁ ବିରଜା ଏପଟୁ ରହିବ ଆଉ ସେପଟୁ କଣ ଯୋଗମାୟା କଥା କଣ କହିଲା। ତେଣୁ ବର୍ତ୍ତମାନ ସେ କହିଲେ ନା ସୁୟଂ ଖଲୁ କୃଷ୍ଣାୟ ମୋହିତାସ୍ତସ୍ୟ ମାୟା, କୃଷ୍ଣଙ୍କର ମାୟାରେ ଯୋଗ ମାୟାରେ ମାୟା ଯୋଗ ମାୟା ଚକ୍ରବାଦ ଲେଖିଲେ ନନୁ ଏଷାମ ସର୍ବେ ସର୍ବେଶ୍ୱେବ ନିଶାସୁ ଗୋପୀ ଗୋପୀ ସ୍ତ୍ରୀ ଭି ସହ ବିରହିତମ ଭଗବତମ ତାସାମ ପତିଶ୍ଚ ସ୍ୱଶ୍ରାଦୟ ସ୍ୱସ୍ୱଗୃହେଷୁ ତାମ ସ୍ୱବଧୁ ବଧୁ ବଧୁ ଅଦୃଷ୍ଟ୍ୱା ଭଗବତ ତସ୍ମୈ କଥମ ନା 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 କୁପ୍ୟଂ ତତ୍ରାହ। ଆଚ୍ଛା ବହୁ ବହୁମାନଙ୍କୁ ତାଙ୍କର ନବବିବାହିତା ବଧୁ ବି କେତେ ଥିଲେ ନା, ତାଙ୍କ ପତିମାନେ କାହିଁକି କ୍ରୋଧ କଲେନି କୃଷ୍ଣଙ୍କ ଉପରେ, ପିତା କାହିଁକି କୃଷ୍ଣଙ୍କ ଉପରେ କ୍ରୋଧ କଲେନି, କାରଣ ସମସ୍ତେ ଏଠି ଚକବାସ କହୁଛନ୍ତି ନିଶାସୁ ଗୋପ ସ୍ତ୍ରୀ ବି ସ ବିରହିତ ଭଗବତୀ ତା ସମ୍ପତିଶ୍ଚ, ତାଙ୍କ ରାତିରେ ରାତିମାନ ନଥିବେ। ଏବେ ଲୋକ କଣ ଏବେ ଲୋକ ଶୋଉଛି କେତେବେଳେ ବାବୁ ଲେଖୁ ବହୁତ ଦଶଟା କୋଉଠି ଅଛି ଆଉ ଘଣ୍ଟା ଘଣ୍ଟାରେ ଦଶଟାରେ କିଏ ଶୋଉଛି, ଦଶଟା କିଛି ନା ଦଶଟା ଜଳଖିଆ ଖାଇବା ଟାଇମ ଶୋଇବା ବାରଟା ନା ବର୍ତ୍ତମାନ ଆଉ ବାରଟା ବର୍ତ୍ତମାନ ଆଗରୁ ଲୋକ କେତେବେଳେ ଶୋଉଥିଲେ ସନ୍ଧ୍ୟା ନଅଟା କୋଉଠି ମୁଁ ମୁଁ ଛୋଟ ପିଲାବେଳେ ଦେଖିଛି ତୁମେ ଖାଲି ନଅଟା ଖାଲି ତୁମେ ଘୋଷି ହଉଛ ନଅଟା ନଅଟା କୋଉଠି ଅଛି, ଏଟା କିରୋସିନ ବେଶୀ କଣ୍ଟ୍ରୋଲ କିରୋସିନ ମିଳେ ଶୁଣି କଣ୍ଟ୍ରୋଲ କିରୋସିନ ଆଣିବା ପାଇଁ ଯିବେ କେତେ କିଲୋମିଟର ଏ 10 କିଲୋମିଟର ବ୍ଲକର କଣ୍ଟ୍ରୋଲ କିରୋସିନ ମିଳିଥିଲା ନା ଆଗରୁ କଣ ଗ୍ରାମ ପଞ୍ଚାୟତରେ ମିଳିଥିଲା ନା କଣ ବ୍ଲକରେ ସେ ବ୍ଲକରୁ କଣ୍ଟ୍ରୋଲର ଆଣିଥିଲା କଣ ଗୋଟେ କଣ୍ଟ୍ରୋଲ ଦୋକାନ ମାନେ ବ୍ଲକରୁ ସେ ଡିଲର ଉଠେଇକି ଆଣିବ ସେ ତୁମର ଏଠି ଯେମିତି ପଟାମୁଣ୍ଡି 5 କିଲୋମିଟର 7 କିଲୋମିଟର ଯାଇକି କୋଡ଼େ କିରୋସିନ ଡବା ହେଟା ଗୋଟେ କଣ ଥାଏ ସେ ଡବା ଗୁଡାକ ସେ ଡବାରେ ସବୁ ଟିଣ ଡବା ଆଗରୁ ଥାଏ ସବୁ 5 ଲିଟର ଡବାରେ ସେ ଟିକେ ଦବ ସେ ଦୟାକରି ଦବ ସେତିକି ହେଲା ତମେ ଜାଳେଣି ଆଉ କଣ ସେତେବେଳେ ଥିଲା ଆଉ କରଞ୍ଜ ତେଲ ଫରଞ୍ଜ ତେଲ କେତେବେଳେ ବତୀ ଦୀପ ଜାଳିଥିଲେ ନହେଲେ ସବୁ କିରୋସିନ ଆମ ଆଳୁ କିରୋସିନ ଆସିଗଲେଣି ଏ କିରୋସିନ ଖର୍ଚ୍ଚ ଲିଭେଇଦେବେ ଏ ଶୀଘ୍ର ଖାଇପିକି କିରୋସିନ ନାହିଁ ମାନେ ବର୍ଷା ଦିନ ଶୀଘ୍ର ଖାଇପିକି ଶୋଇଯାଉ 7ଟା 8ଟା 8ଟା ମାନେ ଘୁକୁଡି ମାରିଗଲି ଉଠିବ କେତେବେଳେ ସେ ପରିଶେଷ ଯାଇଥିବେ ସେ ହାବିଳିଦାର ଥାନ୍ତି ଗାଁରେ ସବୁ ହାବିଳିଦାର ଜାଣିଛ ଚୌକିଦାର ସେ ଡାକ ମାରି ହରିକା ଯାଉଥିବ ସେ ସବୁ କିଏ ଶୋଇଛ କି ଡାକ ଡାକିଟିଆ ଯିବ ଉଠ ମାନେ କଣ ନା ଗୋଟେ କଣ ଡାକନ୍ତୁ ମୁଁ ଡାକଟା ବି ମନରେ ପକେଇଲେ ମନରେ ପକେଇଦେବି ହୁସିଆର ସେ ଡାକି ଡାକିଟିକା ଯିବେ ତାଙ୍କ ନାଁ ଧରିକି ଡାକୁଥିଲେ ଆମର ବାପାଙ୍କର ସବୁ ନାଁ ଧରି ଡାକିବେ ଆମେ ତାଙ୍କୁ ସବୁ କଣ କାହିଁକି ସେ ଡାକ ମାରିକି ଯିବେ ଯେ ମୁଁ ଡ୍ୟୁଟି କରୁଛି ବୋଲି ଆଉ ସେ ତା ଖାଇକି କଣ ପିଦିକି ଯାଉଥିବ ଡାକ ମାରୁଥିବ ରାତିରେ ତା ପାଟିଟା ଶୋଉଥିବ ଇଏ ସେତେବେଳେ ପରିସ୍ରା ଉଠୁଥିବ ତାଙ୍କର ରାତିରେ ଦି ଥର ମୁଁ କାହିଁକି କଥା କହୁଛି ବୁଝିପାରୁଛ ତ ଶୀଘ୍ର ଶୋଇଲେ ଖାଇପିକି ଶୋଇଲେ ପରିସ୍ରାଟା କେତେବେଳେ ଭାଙ୍ଗୁଥିବ ପରିସ୍ରା ନିଦ ଭାଙ୍ଗିବ ନା ନାହିଁ ମିନିମମ ଦି ଥର 3ଟା ବାଜିଗଲା ମାନେ ଲୋକର ନିଦ ଆଉ ନିଦଟା ଭୋଗ ହେଇଗଲା ନା ବର୍ତ୍ତମାନ କଣ ନିଦ ଅଛି କାହାକୁ କିଛି ନାହିଁ କୋଉଠି ନିଦ ଅଛି ଏଇଟା ଖାଲି ଗୋଟେ ଜବରଦସ୍ତିଆ ଚାହୁଁଛନ୍ତି ମାଡ ଖାଇକି ଯେମିତି ଶରୀରଟା ଗୋଟେ ମାଡ ଖାଇକି ଶୋଉଛି ମାଡ ଖାଇ କାହିଁକି ବିଭିନ୍ନ ଚିନ୍ତା ବିଭିନ୍ନ ଇଏ ଶୋଉଛି ସବୁ କୃତ୍ରିମ ଜିନିଷ ହେଇଗଲା ତ ନିଦ କୋଉଠି ଅଛି ନିଦଟା ଗୋଟେ ଅଛି କି ନିଦ ନିଦ କୁହନ୍ତି ଓଡ଼ିଆ କଣ କହିଲେ ମୋ ନିଦଟା ଭୋଗ ହେଇନି ଲୋକ କାହା କି ନିଦ୍ରାରେ ଲୋକର ତ ଶାରୀରିକ ପରିଶ୍ରମ ନାହିଁ ମାନସିକ ଚିନ୍ତାର ଅଧିକା ନିଦ କୋଉଠି ହବ ନିଦ ନାହିଁ ନିଦ ଭୋଗ ହଉନି ମୁଁ ଏଇ କଥା କହୁଥିଲି ତାହେଲେ ଗୋପୀମାନେ ଯୋଉ ସମଗ୍ର ରାତି ରହିଲେ ତା ପତିମାନଙ୍କର ନିଦ ଭାଙ୍ଗିଥିବେ କି ନାହିଁ ଶାଶୁ ଶ୍ୱଶୁରଙ୍କର ନିଦ ଭାଙ୍ଗିଥିବେ କି ନାହିଁ ବାଳକଙ୍କର ନିଦ ଭାଙ୍ଗିଥିବେ କି ନାହିଁ ଚକ୍ରବାସ ସେ ପ୍ରଶ୍ନ ଉଠୁଛନ୍ତି ତା ସେ ଜାଣିପାରିଥିବେ କହିଲେ ନାହିଁ ଏଠି ସେ କହିଲେ ମାୟା ଯୋଗ ମାୟା ଏବ ନ ତ ବହିରଙ୍ଗା ମାୟା ସାଙ୍ଗେ ସାଙ୍ଗେ କାଟିଦେଲେ ଏଠି କହିଲେ କୃଷ୍ଣ ମାୟା କରିଥିଲେ ସେମାନେ ଜାଣିପାରୁନଥିଲେ କୃଷ୍ଣଙ୍କର କେଉଁ ମାୟା ବହିରଙ୍ଗ ମାୟା ନୁହେଁ ଯୋଗ ମାୟା ଭଗବତ ପରିବାର ଭଗବତ ପରିବାରେ ସୁ ତସ୍ୟା ଅଧିକାର ଅଭାବାତ୍ ତନ୍ ମୋହିତାଞ୍ଚ ଆଚ୍ଛା ଭଗବତ ବୈମୁଖ୍ୟ ଆବେଶ୍ୟ ଅସମ୍ଭବ ମାୟା ଶକ୍ତି ତ ସେଠି ପଶିପାରିବନି। ଏମାନେ ସବୁ ଭଗବାନଙ୍କର ପରିବାର ଲୋକ, ଏମାନେ କଣ ଗୋଟେ ମହିବେ? ଲୋକମାନେ ଓଡ଼ିଆରେ କୁହନ୍ତିନି ସେ ମାୟା ମୁହଁଟାକୁ କାଟିଦେଇକି ଘରୁ ପଳେଇଗଲା, ଘର ଛାଡ଼ିଦେଲେ କଣ କୁହନ୍ତି? ଦେଖ ମାୟା ମୁହଁଟାକୁ କାଟିଦେଲା, କୁହନ୍ତିନି ଓଡ଼ିଆରେ ମାୟା ମୁହଁକୁ କାଟିବ। ଭଗବାନଙ୍କ ଶକ୍ତି ପାଇଲେ ଜଣେ ମାୟା ମୁହଁକୁ ଛାଡ଼ିପାରିବ। ମାୟା ମୁହଁଟା ଏଇ ଜଗତରେ ଅଛି, ଭଗବାନ ପାଖରେ ନାହିଁ। ସେଥିପାଇଁ ସେଠି କହୁଛନ୍ତି ଭଗବାନଙ୍କର ପରିବାର ଯୋଉମାନେ କୁହନ୍ତି ଗୋପୀମାନେ, ତାଙ୍କ ପାଖରେ ମାୟା କଣ କାମ କରେ? ସେଟା ବହିରଙ୍ଗା ମାୟା ନୁହେଁ, ଯୋଗ ମାୟା। ତୟା ମୋହନ ଗୋପୀଷୁ କୃଷ୍ଣ ଅଭିଶ୍ରୁତବତୀଷୁ ତାଦୃଶାବତୀରେ ଗୋପୀ ଦୃଷ୍ଟୁଆ ତା ଦର୍ଶୟିତ୍ୱ। ଗୋପୀମାନେ ଆସିକି ରାସଲୀଳାରେ ଅଛନ୍ତି, ତାହେଲେ ଆଉ ଜଣେ ଜଣେ ଗୋପୀ ଡୁପ୍ଲିକେଟ୍ ଗୋପୀସ୍ ସବୁ ଯୋଗମାୟ ଥୋଇଦେଲେ କା ପାଖରେ? ତାଙ୍କ ଘରେ। ସେଇଭଳି ଏଣେ ଭଗବାନଙ୍କର ସହିତ ଲୀଳା କରୁଛନ୍ତି ଗୋପୀମାନେ, ତାଙ୍କର ପତି ପାଖରେ, ତାଙ୍କର ପିତାଙ୍କ ପାଖରେ ଆଉ ଜଣେ ଜଣେ ଗୋପୀ ଥିଲେ। ସେ ଗୋପୀ କିଏ କିଏ ସୃଷ୍ଟି କରିଥିଲେ? ଯୋଗମାୟ ଭଗବାନଙ୍କର ସହ। ଏ ତୁମର ଜଣେ କହିବ ଏଟା କେମିତି ହେଇଯିବ? ସେଠି ଆସିକି ନୃତ୍ୟ କରୁଛନ୍ତି, ଏଠି ଗୋଟେ ବାବୁଲ ଯାଦୁକୁ ଯାଦୁକୁ ଦେଖିଛ? ତୁମ ସ୍କୁଲକୁ ଯାଦୁ ଆସେ, ହଁ ଦେଖ ମଣିଷକୁ ମାରିଦବ, ଦେଖିନ ତାକୁ ମାରି ତ ପିସ୍ ପିସ୍ କରିକି ତାକୁ ପୁରେଇଦବ କେଫିନ ଭଳିଆ, ତାକୁ ଗୋଟେ ଦେଖିଛ ନା ନାହିଁ? କରିଦବ ତାପରେ ତାପରେ ତାକୁ ଦେଖ ମୁଁ ତାକୁ ବଞ୍ଚେଇ ଦେବି, ମୁଁ ଡାକିବ ଏଇ ଆସିଲୁ ଚାଲି ଆସିବ, ତୁମେ ଦେଖୁଥିବ ସେଠି ତ ମାରିକି ପକେଇ ପୋତିଦେଲା, ପୁଣି ଦେଖିଲ ଉଠିଲାଣି। ଗୋଟେ ମନ୍ତ୍ରର ଶକ୍ତି ଏମିତି ହଉଛି, ତୁମ ଚକ୍ଷୁ ବନ୍ଧନ କରିଦଉଛି, ଏଟା ଚକ୍ଷୁ ବନ୍ଧନ ନା ଆଉ, ଚକ୍ଷୁ ବନ୍ଧନ କରି ସବୁ କରିଦେ। ଏ ବ୍ଲେଡ୍ ଗୁଡାକ, ବ୍ଲେଡ୍ ଗୁଡାକ ଦେଖ, ଏତେ ବ୍ଲେଡ୍ ଧରିବ ଖାଇଦେବ, ଦେଖ ବ୍ଲେଡ୍ ଖାଇଲି, ପୁଣି ଦୁଇ ମିନିଟ୍ ଯିବ କହିବ ଦେଖ ଟଙ୍କା ମୁଁ କରିଦେବି, ପାଟିରୁ ଟାଣିବ ଖାଲି ଖାଲି 10 ଟଙ୍କିଆ ବାହାରେ ଦେଖିଛ ନା ଏବେ ବୋଲି କାହିଁ? ଆଜିକାଲି ତ କାହିଁ ଆଉ ସେଗୁଡାକ ଆସୁନାହାନ୍ତି, କୋଉଠି କିଏ ମନ୍ତ୍ର ତ ସାଧନ କଲେ ହବ, ବର୍ତ୍ତମାନ ମୋବାଇଲ ହେଲା ମନ୍ତ୍ର, ଆଉ କିଏ ଆଉ ତାକୁ ସାଧନ କରୁଛି? ସେ କଣ ଖାଲି କଣ ଏ ଚକ୍ଷୁ ବନ୍ଧନଟା କଣ ଏମିତି ହେଇଯିବ ନା କଣ? ଆଗରୁ ସବୁ ଯିଏ ବି ଯୋଉ ଯୋଉ ଗୁଣିଗାରେ ଯିଏ ଯାହା କରୁଥିଲେ ସବୁ ମନ୍ତ୍ର ସାଧନ କରୁଥିଲେ, ବର୍ତ୍ତମାନ କଳିଯୁଗ ଏମିତି ଗା ଏତେ ଚଞ୍ଚଳମତି, ଏତେ କାମନା ବାସନା, ଏତେ ଅସ୍ଥିର ଚିତ୍ତ, କାହା ମନ୍ତ୍ର କିଛି ମନ୍ତ୍ର ସାଧନ କରିବାକୁ ଦଉ। ଇଏ ଜଙ୍ଗଲରେ ବାଘ ଜାଣିଛ ନା ନାହିଁ? ବାଘ ତୁମକୁ କାମୁଡ଼ି ପାରିବ ନାହିଁ, ତା ପାଇଁ ମନ୍ତ୍ର ଅଛି ଜାଣିଛ? ବାଘବାରିଣୀ ମନ୍ତ୍ରଣା କୁହନ୍ତି ନା, ଜଙ୍ଗଲ ଲୋକ ଜାଣିଛ ସାପ ସାପ କାମୁଡ଼ିବନି, ସେ ମନ୍ତ୍ର ଏମିତି କରିଦେବେ ଚାଲିବେ, ବାଘ ଆସିଲେ ସେ କିଛି କରିପାରିବେନି, ତ ମଣିଷ ଦେଖା ହବନି। ସବୁ ମନ୍ତ୍ର ସାଧନ କରୁଥିଲେ, ବର୍ତ୍ତମାନ ମଣିଷ କୌଣସି କୋନା ଗୁଣି ଗାରେଡ଼ି ମହାମନ୍ତ୍ର କତିରୁ ଆରମ୍ଭ କରି କୌଣସି ମନ୍ତ୍ର ବର୍ତ୍ତମାନ ଆଉ ମଣିଷ ଦେହରେ କାମ କରୁନି, କୌଣସି ମନ୍ତ୍ର ବର୍ତ୍ତମାନ କିଛି କାମ କରିବନି, କିଛି କାମ ନାହିଁ। କାହିଁକି ନା ମଣିଷର ତ ସଂସ୍କାର ପଳେଇଗଲା, ବିଶ୍ୱାସଟା ନାହିଁ ତାର ମନ୍ତ୍ର ପାଇଁ। ଯୋଉ ପ୍ରଥମ ଜିନିଷ ହେଲା ମନ୍ତ୍ର, ପ୍ରଥମ ସାଧନ ହେଲା ବିଶ୍ୱାସ, ଯେକୌଣସି ମନ୍ତ୍ର ତୁମେ ସାଧନ କର ତମେ ବିଶ୍ୱାସ ଥାଏ ହେଲା, କିଛି ଆଉ କାମ କିଛି କୌଣସି। ଏ ତ ମୁଁ ଦେଖୁଥିଲି ଛୁଆଟି ବେଳେ, ଯୋଉ ଛୁଆଟି ବେଳେ ନାଇଁ କଲେଜରେ ମୁଁ ଯେତେବେଳେ ଯାଉଥିଲି, ଏ ଯୋଉ ବସ୍ବାଲା ସେ ନଡ଼ିଆ ନେଇନି ପାଗଳା ହେଇଗା, ତାରିଣୀ ମାଙ୍କ ପାଖକୁ ନଡ଼ିଆ, କାରଣ ବସ୍ ଯଦି ନ ରହିବ ତ ଏଠା ଗୋଟେ ଯୋଉ ବାଟ ବସ୍ ରହୁନି, ଯେ ନଡ଼ିଆ ତାରିଣୀ ମାଙ୍କର ନଡ଼ିଆ ଆଣିକି ଦେଖେଇବ, ସେ ବସ୍ବାଲା ରହିବା ନାଇଁ ବାଧ୍ୟ, ଆଉ କେତେ ଏକ୍ସପ୍ରେସ ବାଲା ହେଇଥିବ, ଆମେ ତ ସେମିତି ଯାଉ ଆଉ ବସ୍ ଟାଇମ୍ ହେଇଗଲାଣି, ହଷ୍ଟେଲକୁ ଯିବାକୁ ଅଛି, ଆଜି କୌଣସି ଗାଡ଼ି ରଖୁନି, କାହିଁ ଦେଖିଦେଉଛନ୍ତି କଲେଜ ପିଲା, ଇଏ ପଇସା ଦେବେନି, ଆଙ୍କର ଆଇଡେଣ୍ଟି କାର୍ଡ ଥାଏ ନା ଆମର କନସେସନ, ସେ ଉଠେଇବେନି, ତେଣୁ କଣ କରିବ ନଡ଼ିଆରେ ଧରିଦେବୁ, ତାରିଣୀ ନଡ଼ିଆ ଦେଲେ ବସ୍ବାଲା ମହାଣ୍ଡର ବର୍ତ୍ତମାନ ତୁ ଦେଖିଲେ ଦେଖିବା କୋଉ ବସ୍ବାଲାକୁ ତାରିଣୀ ନଡ଼ିଆ, ତମ ହର୍ନ ମାରିକି ସେ ତତେ ତଢେଇ ପଳେଇବ, ଏତେ ନଡ଼ିଆ ଲୋକମାନେ ଦଉଥିଲେ ତାଙ୍କର ଗୋଟେ ସବୁଥିରେ ଲୋକଙ୍କର ଗୋଟେ ବିଶ୍ୱାସ ରହିଥିଲା, ଦେବାଦେବୀ ପୂଜା ହଉ ସବୁଥିରେ ବିଶ୍ୱାସ ଥିଲା, ବର୍ତ୍ତମାନ କୌଣସି ମନ୍ତ୍ର ସିଦ୍ଧ ହେଇପାରିବନି କଳିଯୁଗରେ, ସବୁ ଅବିଶ୍ୱାସୀ ଲୋକ, ସନ୍ଦେହୀ ଲୋକ, ଏମାନେ କୌଣସି ମନ୍ତ୍ର ସିଦ୍ଧି କରିପାରିବେ। ମନ୍ତ୍ର ଋଷି ପରମ୍ପରାରେ ଆସିଛି, ଯୋଉ ଯେଉଁ ମନ୍ତ୍ର ବିଜ ହଉ ତାର ସବୁ ଋଷି ପରମ୍ପରା ଅଛି ନା, ଆଉ ମନ୍ତ୍ରଟା ମନ୍ତ୍ର ଶକ୍ତି ତୁମେ ବିଶ୍ୱାସ କରୁନ ସେଟା ହବନି, ସିଦ୍ଧି ହବନି। ତେଣୁ ମୁଁ ଏଇ କଥାରେ କହୁଥିଲି, ମାୟା ଶକ୍ତିର ଏମିତି ଶକ୍ତି ରହିଛି, ଆଉ ଯୋଗ ମାୟା ଶକ୍ତିର ଶକ୍ତି ନାହିଁ ଯେ ଆଉ ଗୋଟେ ଗୋଟେ ଗୋପୀ ମାନଙ୍କୁ ବନେଇଦେବ ବୋଲି। ତ ସେଇଭଳି ଗୋପୀମାନେ ତାଙ୍କର ଏଣେ କୃଷ୍ଣଙ୍କର ଆଶୀର୍ବାଦ ଚାଲିଛି, ସେଠି ସମସ୍ତେ ଅଛନ୍ତି। ଚକ୍ରବର୍ତ୍ତୀ ଏଠି ପ୍ରଶ୍ନ ଉଠାଉଛନ୍ତି, ଅତ ସ୍ୱାନ୍ ସ୍ୱାନ୍ ଦାରାନ୍ ସୋ ପାର୍ଶ୍ୱସ୍ଥାନେବ ମନ୍ୟମାନ, ନିଜ ନିଜ ସ୍ତ୍ରୀମାନେ ବା ସ୍ୱାମୀମାନେ ତାଙ୍କ ସ୍ତ୍ରୀଙ୍କୁ ନିଜ ନିଜ ପାଖରେ ଦେଖିଥିଲେ, କିନ୍ତୁ କେହି ନଥିଲେ। ସେ ଯୋଗମାୟ ସବୁ ଆଉ ଗୋଟେ ପ୍ରତିମୂର୍ତ୍ତି କରି ଥୋଇଦେଇଥିଲେ। ଭଗବାନ ସବୁକିଛି କରିପାରିବେ, ଏଥିପାଇଁ ସେ ଭଗବାନ। ଅସମ୍ଭବ ଯୋଉଟା ଆମ ପାଇଁ ରହିଛି, କଣ ଅସମ୍ଭବ ନାହିଁ ଜଗତରେ, ସେଇଟାକୁ ଭଗବାନ କରିପାରିବେନି, ସେଇଟା ଗୋଟେ ମଣିଷକୁ ଭଗବାନ କଣ ନ କରିପାରିବେ। ଦେଖ ଜଗତରେ ଲୋକ କାହା କେୟାର କରୁନଥିଲେ, ମଣିଷ କାହା କେୟାର କରୁଥିଲେ କି, ସେୟାର ମାର୍କେଟ ଏୟା ମାର୍କେଟ ତା ମାର୍କେଟ କରି କେତେ କୁଆଡେ ଫ୍ଲାଇଟ, ବର୍ତ୍ତମାନ କୁକୁଆ ଭୟ ପକେଇ ଦେଇଛି, କୁଆଡୁ ଆସିଛି ଜୀବାଣୁ, କିଏ କେତେ କଥା କହୁଛି, ଭୂତାଣୁ ଆସିଛି, ସମସ୍ତେ ଡରେଇକି ନାକରେ ଲଗେଇକି ସବୁ କିଏ ଡରିକି ଛାନିଆ, ମଣିଷ ମଣିଷକୁ ଦେଖିଲା ବେଳକୁ ଭୟ କରୁଛି। ଦେଖ ତୁମେ କେତେ କେତେ ବଳବାନ ଭଗବାନଙ୍କର ଶକ୍ତି, ସବୁକିଛି କରିପାରିବେ ସେ, ଅସମ୍ଭବକୁ ସମ୍ଭବ, ସବୁ ଅସମ୍ଭବ ଜିନିଷକୁ ସମ୍ଭବ କରିଦେଇପାରିବେ, ସେଥିପାଇଁ ସେ ଭଗବାନ, ଅସମ୍ଭବ ଶକ୍ତି ତାଙ୍କ ପାଖରେ ରହିଛି। ମଣିଷକୁ ୟା ଦ୍ୱାରା ଶିଖଉଛନ୍ତି, ଦେଖ ତୁମେ କେବେ ବଳବାନ ନୁହଁ, ତୁମେ କେବେ ବି ବଳବାନ ନୁହଁ। ଏ ଲୋକ ଦେଖୁନା ଏମିତି ଘଟଣା ଗୋଟେ କରିଦେଉଛନ୍ତି, ସେ କାର କଣ ଗୋଟେ ଗିଏ ସୋମ ହସ୍ପିଟାଲରେ ଥିଲା ଡକ୍ଟର ନା କଣ, ସିଏ ଦିଟା ଟୀକା ନେଇଥିଲା, ସେ ନିଜେ ଦିଟା ପୁଣି ଟୀକା ନେଇଛି, ସେ ହଉଛି ବଡ ଡକ୍ଟର, ସିଏ ଗଲା ସେଇ କରୋନା, ଲୋକ ଆଉ ବିଶ୍ୱାସ କରିବେ, ଟୀକାକୁ ଆଉ ବିଶ୍ୱାସ କରିବେ। ତ ଯୁଆଡେ ଯୋଉ ରାସ୍ତାରେ ତୁମେ ଯିବ, ଭଗବାନ ସବୁ ରାସ୍ତା ଛକିକି ରହିଛନ୍ତି, କୌଣସି କୌଣସି ଜାଗାରେ ମଣିଷ ଭଗବାନଙ୍କୁ କେବେ କେବେ ବାଦ ଦେଇକି ଯାଇପାରିବନି। ଯେତେବେଳେ ତୁମେ ଭଗବାନଙ୍କୁ ବାଦ ଦଉଛ ମାନେ ତୁମ ପାଇଁ କିଛି ଗୋଟେ ପ୍ରୋବ୍ଲେମ ରହିଛି। ବର୍ତ୍ତମାନ ସମାଜର ମୁଁ ବସିକି ଚିନ୍ତା କରୁଥିଲି, ସେ କାରଣ ଗୋଟେ ଆୟୁର୍ବେଦିକ କୁଡ଼ିକି ଗୋଟେ ମତେ ସେୟାର କରୁଥିଲା, ସେ ଆୟୁର୍ବେଦିକ ଡକ୍ଟରଟା କହୁଛି ଏଇଟା ଏଇଟା ଗୋଟେ କିଛି ନୁହେଁ, ଏଇଟା ହଉଛି କେବଳ ଜଳବାୟୁର ପରିବର୍ତ୍ତନ ହଉଛି, ତେଣୁ ଏଇଟା ଭୂତାଣୁ ନୁହେଁ, ସେଇଠୁ କଣ ଆଉ ଗୋଟେ ଟର୍ମ କହୁଛି ଏସବୁ। କାରଣ ଆମର ଆମର ବାୟୁମଣ୍ଡଳରେ ଜୀବାଣୁ ଅଛନ୍ତି କି ନାହିଁ, ସେ ଜୀବାଣୁମାନେ ଆମର କିଛି କ୍ଷତି କରୁନାହାନ୍ତି, କାହିଁକି କ୍ଷତି କରୁନାହାନ୍ତି ନା, ସେମାନେ ବି ବଞ୍ଚିବେ, ଶାଗ ସବଜି ସବୁଥିରେ ଜୀବାଣୁ ଅଛନ୍ତି କି ନାହିଁ, ସବୁଥିରେ ଜୀବାଣୁ ଅଛନ୍ତି। ବର୍ତ୍ତମାନ ଆମର ପରିସ୍ଥିତି କଣ ହେଇଛି, ସେଥିରେ ମତେ କହିଲା, ମୁଁ କହିଲା ହଁ ଏଇଟା ଏଇଟା ହେଇଥିବ ଠିକ, ବାୟୁମଣ୍ଡଳରେ ଜୀବାଣୁ ଅଛନ୍ତି ନା, ସେଇ ଜୀବାଣୁ ଗୁଡାକ ବର୍ତ୍ତମାନ ବଢ଼ିଗଲେ, ସେ ଯାହା କଣ ଚାଇନା ଫାଇନା ଟେଷ୍ଟ କଲା ଭଲ ମନ୍ଦ କଲା। ଆଚ୍ଛା ଆଗରୁ କଣ ସେଇଟା ବାଜୁଣୀ ମରୁନଥିଲେ ନା, କେତେ କୁଆଡେ କଣ ଆଗରୁ ଯୋଉ ଗୋମାତା ମୁଁ ଦେଖିଛି, ଗୋମାତାଙ୍କୁ ଯେମିତି ଫବାଡ଼ ଦେଇ ଆସନ୍ତି, ସେବାଟେ ତୁମେ ଯାଉଥିବ କୁକୁର ସବୁ ପଡ଼ିଥିବ, ଆଜିକାଲି ତ ବହୁତ କ୍ଲିନନେସ୍ ଅଛି, ଆଗରୁ ଅପରିଷ୍କାର ଥିଲା ନା, ଆଉ ଗାଁ ଗଣ୍ଡାରେ ସବୁ ଗାଁ ଗାଁ ମୁଣ୍ଡରେ ପଡ଼ିଥିବ, ଅପରିଷ୍କାର ସବୁ ଥିଲା ନା, ଆଉ ସେତେବେଳେ କାହିଁ ରୋଗ ହଉନଥିଲା, ସେ କାରଣ ନା ଏଇ ଯୋଉ ଆମେ ଗୋଟେ ପ୍ରକୃତି ଉପରେ ବର୍ତ୍ତମାନ ଯୋଉ ଅତ୍ୟାଚାର କରୁଛେ, ଆମର ସେ ଦିଟା ପଏଣ୍ଟ କହିଲା, କହିଲା ଆହାରଟା ପୁରା ବରବାଦ କରିଦେଲା ମଣିଷକୁ, ସେ ଦିଟା ପଏଣ୍ଟ କହୁଛି, ଖାଇବାଟା ପୁରା ଫାଲତୁ ଜିନିଷ, ବର୍ତ୍ତମାନ ମଣିଷ ସବୁ ସବୁ ଡୁପ୍ଲିକେଟ୍ ଜିନିଷ ଖାଉଛି ନା, ସବୁ ତେଲ ମେଲ ଏଣୁ ତେଣୁ ଜିନିଷ ଗୁଡା ଖାଇଲା, ଯୋଉଟା କି କିଛି ତାର କୃତ୍ରିମ ଜିନିଷ ସବୁ ତିଆରି ହେଲା, ଖାଦ୍ୟଟା ପଏଜନ ହେଲା, ଆଉ ପ୍ରକୃତିକୁ ଆମେ ନଷ୍ଟ କରିଦେଲେ। କିଛି ଯୋଉ ବୃକ୍ଷ ରହିଥିଲା ନା, ପାହାଡ଼ ପର୍ବତ ରହିଥିଲା, କେତେ କେତେ ଆମେ ଯାଉଥିଲୁ ସେ ଢେଙ୍କାନାଳ କାମଖାନା ଯାଉଥିଲୁ, କେତେ ବଡ ବଡ ପାହାଡ଼ ମାନଙ୍କୁ ସବୁ ନଷ୍ଟ କରାହଉଛି। ଏମିତି କଣ ଥିଲା କି, ଭଗବାନ ମାଟିଟା ପବନ ହଉଥିଲା, ମାଟିଟା ଧୂଳିଟା ଉଡୁଥିଲା, ବର୍ତ୍ତମାନ କଣ ଉଡୁଛି, ଡଷ୍ଟ ଉଡୁଛି, ତାର ବାୟୁମଣ୍ଡଳ ଯୋଉ ଜୀବାଣୁ ଗୁଡାକ ଅଛନ୍ତି ସେମାନେ ମରୁନଥିବେ। ଗ୍ୟାସ ଦେଖୁନ ତୁମେ, ଗ୍ୟାସ ଗୁଡା ଶହ ଶହ ଗ୍ୟାସ କରିଛନ୍ତି କି କମ୍ପାନୀ ଗୁଡାକ, ଯୋଉ ଯୋଉ ଆଇରନ୍ ଫ୍ୟାକ୍ଟ୍ରି ଗୁଡା, ତାର ଏ ଯୋଉ ଯାଜପୁର ରୋଡ ଏରିଆରେ 20-30 କିଲୋମିଟର ଖାଲି ଦେଖିବ ଧୂଆଁ, ତାର ଶରୀର ପାଇଁ ଯୋଉ ଜୀବାଣୁ ମାନେ ହିତକର ଥିଲେ ଶରୀର ଡାଉନ ହେଇଗଲା, ଶରୀରର କୃତ୍ରିମ ଜିନିଷଟା ଖାଇଲେ, ସେ କହିଦେଲା ଆମର ଜୀବନ ପରିଚର୍ଯ୍ୟାଟା ବେକାର, ଶୋଇବା ଟାଇମ ଓଲଟା ହେଲା, ଖାଇବା ଜିନିଷ ଓଲଟା ହେଲା, ଶରୀର ଯୋଉ ଯୋଉମାନେ ରହିଲେ ଆମର ଯୋଉ କଣ ଇଂଲିଶରେ ବର୍ତ୍ତମାନ କହୁଛନ୍ତି ଇମ୍ୟୁନିଟି ପାୱାର ବଢା, ଇମ୍ୟୁନିଟି ପାୱାର ବଢା, ଇମ୍ୟୁନିଟି ପାୱାର କଣ ତୁ ବଢେଇବ, ତୁମର ତ ଆହାର ପରିଚର୍ଯ୍ୟାରେ ଠିକ ନାହିଁ, ଇମ୍ୟୁନିଟି ପାୱାର କଣ ବଢିବ, ତ ଶାରୀରିକ ପରିଶ୍ରମ ନାହିଁ, କିନ୍ତୁ ଖାଇଲ ଖାଇଲ ସବ କୃତ୍ରିମ ଜିନିଷ, ବିଷ ଗୁଡାକ ସବୁ ଖାଉଛ, ପନିପରିବା ଏସବୁ ସବୁ ବିଷ, ଶାରୀରିକ ପରିଶ୍ରମ ଏଣେ ନାହିଁ, ଏଣେ ଜଳବାୟୁ ବୃକ୍ଷ ଗୁଡା କାଟି ଦିଆ ହେଲା, ସବୁଠୁ ବଡ ସମ୍ପତ୍ତି ଥିଲା ବୃକ୍ଷ ନା। ଦୁଇଟା ସମ୍ପତ୍ତି ଭଗବାନ ମଣିଷକୁ ହିରଣ୍ୟକଶିପୁ ଜାଣିଥିଲା, ସେଥିପାଇଁ ସଭ୍ୟତା କହିଥିଲା ନଷ୍ଟ କରିବା ପାଇଁ କହୁଥିଲା, ଅସୁରମାନଙ୍କୁ କହିଥିଲା ଏଇ ଦୁଇଟା ଜିନିଷକୁ ନଷ୍ଟ କରା ଆଗେ, ଗୋଟେ ହେଲା ଗାଭୀ, ଗୋଟେ ହେଲା ବୃକ୍ଷ, ଏ ଦୁଇଟାକୁ ନଷ୍ଟ କରିଦେଲେ ମଣିଷ ମରିଯିବ। ବର୍ତ୍ତମାନ ସେ ଦୁଇଟାକୁ ନଷ୍ଟ କରାହଉଛି, ହଜାର ହଜାର ପେପର ମିଲ୍ ସବୁ ତିଆରି ହେଉଛି, ପେପର ମିଲ୍ ଗୁଡ଼ାକ କୋଉ କ'ଣ ଯାଉଛି, ଗଛ ଗୁଡ଼ା କାଟିକି ନିଆହଉଛି ନା ବୃକ୍ଷ ଗୁଡ଼ାକ। ଭଗବାନ ଏମିତି ବୃକ୍ଷ ତିଆରି ଏମିତି କରୁଥିଲେ, ପେପର ଆଗ ନଥିଲା, କ'ଣ ତାଳପତ୍ର, ତାଳପତ୍ର କାଟିଦେଲେ କ'ଣ ହବ, ତୁମେ କାଟିଦେବ, ତୁମେ କାଟିଦେଲ ସେପଟ ବର୍ଷା ହେଲା ପରେ ତାପରେ ଆଉ ଗୋଟେ ତାର କେନା ବାହାରିବ, ତାଳପତ୍ର ଲେଖାଉଥିଲା ନା। ଆଉ ଆପଣ ପେପର ଏତେ ପ୍ରଚଳନ ଏତେ ଜିନିଷ ଚାଲିଲା, ବୃକ୍ଷ ବୃକ୍ଷ କଟା ଚାଲିଛି, ଭାରତ ଠାରୁ ବିଦେଶ ଶହେ ଗୁଣରେ ଭଲ, ଶହେ ଗୁଣରେ। ଗୋଟେ ବୃକ୍ଷ କାଟିଦେଲେ ତାକୁ ଫାଶି ଲଗା ହେଇଯିବ, ରିଜର୍ଭ ଫରେଷ୍ଟ ଯଦି ଗୋଟିଏ ବୃକ୍ଷ ସେ କାଟିଲା ତ ହୋଲ ଲାଇଫ ସେ ପଶିକି ରହିଲା। ଏବେ ଗୋଟେ କି ମୋତେ କୋଉଠୁ ଦେଖୁଥିଲେ ପେପର ନା କ'ଣ, ପାଞ୍ଚ ପାଞ୍ଚଶହ ବର୍ଷ ପାଇଁ ତାକୁ ଦିଆହେଇଛି ଜେଲ। ମୁଁ ଏଇଟା କୋଉଠୁ ଗୋଟେ ଦେଖୁଥିଲି ପେପର କି କୋଉଠୁ ଦେଖିଲି, ପାଞ୍ଚଶହ ବର୍ଷ ପାଇଁ ଜେଲ ଦିଆହେଇଛି ବିଦେଶରେ। ମୁଁ ପରି ଖୁସି ଲାଗିଲା, ହଁ ଏମିତି ହବା ଦରକାର, ଆରେ ସିଏ ତ ବଞ୍ଚିବ ଶହେ ବର୍ଷ, ମାନେ ଲୋକମାନଙ୍କ ଟିଚିଂସ ପାଇଁ ପାଞ୍ଚଶହ, ଯଦି କାଳେ ବଞ୍ଚିଗଲା ପାଞ୍ଚଶହ ବର୍ଷ ଡାଲିଦିଏ ତାକୁ ଜେଲରେ। ମୁଁ ଦେଖୁଥିଲି, ଆରେ ଶିଖିଲି, ହଁ ଠିକ, ତାଙ୍କର ପ୍ରତି ଜାଗା ଉପରେ ରିଜର୍ଭ ଫରେଷ୍ଟ ରହିଛି, ପ୍ରତି କଲୋନୀ ଭିତରେ ଗୋଟେ ଗୋଟେ ଫରେଷ୍ଟ, ତାକୁ ଗୋଟେ ଗଛ ବି କିଏ ହାତ ମାରିବେନି। ଭାରତୀୟ ଲୋକ ଏତେ ଅସଭ୍ୟ, ଏତେ ଇରେଗୁଲେଟିଭ ହେଇଗଲେ, ଯିଏ ଯୁଆଡେ ପାରୁଛି କାଟି ପକାଉଛି ରାସ୍ତା, ଇ ପାଗଳ ସରକାର ବି ସେମିତି ପାଗଳ ଭଳିଆ, ଆମ ରୋଡ ଦରକାର ଯାହା ପାରେ ବୃକ୍ଷ କାଟ, ଆରେ ବୃକ୍ଷକୁ ବଞ୍ଚେଇକି ତୁମେ କାଟ, ଗୋଟିଏ ବୃକ୍ଷ ଗୋଟେ ଜୀବନ। ବର୍ତ୍ତମାନ ବର୍ତ୍ତମାନ ଅକ୍ସିଜେନ, ବର୍ତ୍ତମାନ କ'ଣ ଅକ୍ସିଜେନ ନାହିଁ, ଅକ୍ସିଜେନ ନାହିଁ, ଅକ୍ସିଜେନ ନାହିଁ, ଅକ୍ସିଜେନ ଦିଆ ହବ ଭାଇ, କ'ଣ ଅକ୍ସିଜେନ ନବ, ଦେଖ ବୃକ୍ଷମାନ ଦଉଥିଲେ ଅକ୍ସିଜେନ, ତୁମେ ବର୍ତ୍ତମାନ ଖାଲି କାର୍ବନ ଡାଇଅକ୍ସାଇଡ ଛାଡ଼ୁ, ସବୁ ପୋଡି ଖାଲି ପୋଡ଼ା ହଉଛି, ପେଟ୍ରୋଲ ଶହ ଶହ ପେଟ୍ରୋଲ ପୋଡ଼ା ହଉଛି ନା ନାହିଁ, ମୋବିଲ ପୋଡ଼ା ହଉଛି ନା ନାହିଁ, ଗ୍ୟାସ ପୋଡ଼ା ହଉଛି ନା ନାହିଁ, ସବ ଯେତିକି ଆମ ଜୀବନଟା ଦେଖ ବାୟୁମଣ୍ଡଳ ଶୁଦ୍ଧ କରିବାର କିଛି ଜିନିଷ ନାହିଁ, ସବୁ ଦୂଷିତ କରିବାର ଜିନିଷ, ଗ୍ୟାସ ଜାଳିଲେ, ଗ୍ୟାସଟା ପେଟ୍ରୋଲିୟମରୁ ଆସୁଛି ନା, ସେଟା ଗୋଟେ ଦୂଷିତ ଜିନିଷ, ତାପରେ ପେଟ୍ରୋଲ ଗୁଡ଼ାକ ପୋଡ଼ିଲେ, ଏଣେ ପଲିଥିନ ଗୁଡ଼ାକ ତିଆରି କରୁଛନ୍ତି, ପଲିଥିନ ଗୁଡ଼ାକ ପୋଡ଼ା ଚାଲିଛି, ରୋଡ଼ରେ ପିଚୁଡ଼ାଳା ହେଲା, ପିଚୁଡ଼ା ଯେତେବେଳେ ହିଟ ଗୁଡ଼ା ପଡୁଛି, ତାର ତା ଟେମ୍ପରେଚରଟା ଯୋଉ ବାହାରୁଛି, ତାର ଯୋଉ ତାର 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 ଭାବନାଟା, ତାର ଯୋଉ ସରି ତାର ଯୋଉ ଇମ୍ପାକ୍ଟଟା, ସେ ବି ବାୟୁମଣ୍ଡଳ ଉପରେ ପଡ଼ିଲା। ଭଗବାନ କେତେ ସୁନ୍ଦର ରହିଥିଲେ, ମାଟି ରାସ୍ତାର ଲୋକ ଯାଉଥିଲା, ଶଗଡ଼ ଗାଡ଼ିରେ ଯାଉଥିଲା, କିଛି ବି ରୋଗ ନଥିଲା, କିଛି ନଥିଲା, ଆଉ ସବୁଠୁ ବଡ଼ ଜିନିଷ ରହିଥିଲା ଗୋବର ଥିଲେ, ଗୋମତା ଥିଲେ, ଗୋବର ପାଖରେ କୌଣସି ଜୀବନ ରହିପାରିବେନି, କୌଣସି ରହିପାରିବେ, ମତେ ମୁଁ ସେ ପଢୁଥିଲି, ସେ ମତେ ସେ କଥା କହିଲେ, ବର୍ତ୍ତମାନ କ୍ୟାନ୍ସର ହଉଛି, ବର୍ତ୍ତମାନ ଡାଇବେଟିସ ହଉଛି, ବର୍ତ୍ତମାନ କିଛି ମିଠା ଲୋକ ଖାଉନି, ପୂର୍ବରେ ଲୋକମାନେ ଏତେ ମିଠା ଖାଉଥିଲେ, ବହୁତ ମିଠା, ବହୁତ ମିଠା ଖାଆନ୍ତି, ଏ ଯୋଉ ଜିଲାପି, ଯୋଉ ବାହାଘର ବାବୁଲାବୁ ଚତୁର୍ଥୀ ନା କଣ କେବେ ଆସେ, ଅଷ୍ଟମଙ୍ଗଳା ନା କଣ ଆସେ ନାଇଁ, ଭାର ରଜକୁ ସେ ଭାର ଆସେ, ଦେଖିଛ ତୁମେ ସେ ଏଡ଼େ ଏଡ଼େ ଗୋଟେ ଜିଲାପି ସବୁ ତିଆରି ହେଇକି ଆସୁଛୁ, ସେ ଯୋଉ ମାଟି ହାଣ୍ଡିରେ କଦଳୀ ପତ୍ର ବନ୍ଧା ହେଇଥିବ, ଆଉ ଗୋଟେ ଫେଣି ହୁଏ ଜାଣିଛ, ମହୁ ବସା ଭଳିଆ ଗୋଟେ ଫେଣି ହେଇଥିବ, ଏଡ଼େ ଗୋଟେ ଲଡ଼ୁ ହଉଥିବ, ଲୋକ ଗୁଡା ଗୋଟେ ଗୋଟେ ବସି ଖାଇବେ, ତାଙ୍କୁ ଡାଇବେଟିସ ହଉନଥିଲା ଭାଇ। ଶରୀରର ବର୍ତ୍ତମାନ ଆମର ଆମେ ପ୍ରକୃତିର କୃତ୍ରିମ ହିସାବରେ ବଞ୍ଚୁଛେ, କେଉଁ ଜଳ ପିଉଥିଲେ, ଜଳ ଆସୁଛି ମାଟିରୁ, ମା ମାଟି ମା ଫିଲ୍ଟର କରିକି ଦଉଛନ୍ତି, ଆମେ ପିଇବା ପ୍ଲାଷ୍ଟିକର ଜଳ, ଏଟା ଫିଲ୍ଟର ପାଣି, ଏଟା ଗୋଟେ ପ୍ଲାଷ୍ଟିକ, ଏଇଟାକୁ ମଣିଷ ବିଶ୍ୱାସ କରିବ, କୋଉ ଜଳକୁ, ଜଳ ବି ଦୂଷିତ ହେଇଗଲା, ଲୋକ ମଳତ୍ୟାଗ କରିଦେଉଥିଲେ, ସୂର୍ଯ୍ୟ ତାଙ୍କର ଫିଲ୍ଟର କରୁଥିଲେ, ଆମେ ବର୍ତ୍ତମାନ ମଳତ୍ୟାଗ କରିବା ଟାଙ୍କିରେ ରଖିବା, ସେ ଜଳଟା କୁଆଡ଼େ ଯିବ, ଭୂମିକି ଯିବ, ତେଣୁ ଆମେ ପ୍ରକୃତିକୁ ଏତେ ନଷ୍ଟ କରିଛେ ତାର ପ୍ରଭାବ ଏଗୁଡ଼ା ସବୁ ପଡୁଛି, ପ୍ରକୃତି ନଷ୍ଟ କରିଦିଆଲା ନା, ଆଉ ବିଶେଷ କରି ବୃକ୍ଷ କାଟି ଦିଆହେଲା, ବର୍ତ୍ତମାନ ଚାଲିଛି ନା, ଶହ ଶହ ବୃକ୍ଷ କାଟି ଗଡ଼ି ଦିଆହଉଛି, ଖାଲି ଜଙ୍ଗଲ ଜଙ୍ଗଲ ସବୁ ଠିଆ ହେଇଯାଇଛି, ବୃକ୍ଷ ପାଖରେ ସେ ଜୀବନ୍ତ ସାଧୁ, ସେ କାହାର କାହାର ଅପକାର କରନ୍ତି, ଆଉ ସମସ୍ତଙ୍କୁ ସବୁ ବୃକ୍ଷର ଔଷଧୀୟ ଗୁଣ ରହିଛି, ଆଉ ଗୋମାତା ଗୋବର ଯୋଉ ଥିଲା, ଗୋବର ସବୁଆଡ଼େ ସେଥିପାଇଁ ଗୋବର ଘର ରହୁ, ଗୋବର ଲିପୁ ନଥିଲେ ଲୋକ, ଗୋବର ଖାଇସାରିବେ ଗୋବର ମାରିଦେଉଥିଲେ, ଗୋବରର ବାସନ ରହୁଥିଲା, ତାର ଯୋଉ ଜୀବାଣୁର ଗୋବରର ଯୋଉ ଶକ୍ତି ରହିଛି କ୍ୟାନ୍ସର, ଯୋଉ କ୍ୟାନ୍ସରଟା ବର୍ତ୍ତମାନ ବଢିଯାଇଛି, ସେତେବେଳେ କ୍ୟାନ୍ସର କାହିଁକି ହଉନଥିଲା ଲୋକଙ୍କୁ? ଗୋବର ଶକ୍ତି ସେତିକି ରହିଛି, ବର୍ତ୍ତମାନ ଆଉ କିଛି କାମ କରିବେନି, କାରଣ ବର୍ତ୍ତମାନ ତୁମେ କହିବ ମୁଁ ସେମିତି ଚଳିବି, ତୁମେ ଚଳିଲେ କ'ଣ, ତୁମେ ତ ପାରିପାର୍ଶ୍ୱିକ ଅବସ୍ଥା ସବୁ ତ ଏନ୍ଭାରମେଣ୍ଟଟା ଚେଞ୍ଜ ହେଇଗଲାଣି, ଆଉ ହେଇପାରିବେନି, ବଞ୍ଚିହବନି। ଏଇ ଏଇ ଯୋଗ ମାୟା ଆଉ ମାୟା ସବୁକିଛିକୁ ଆମେ ବୁଝିପାରିବାନି। ଏଇ ଜଗତରେ ବି ଯୋଉ ଯେଉଁ ଜିନିଷ ଗୁଡାକ ହଉଛି ତାକୁ ବି ଏଇ ମନ୍ତ୍ର ଶକ୍ତି କଥାରେ ବି କହୁଥିଲି, ମନ୍ତ୍ର ସିଦ୍ଧି କାହିଁକି କହୁନି, କୌଣସି ମନ୍ତ୍ର ସିଦ୍ଧି କରିପାରିବେନି, ଏ ଲୋକମାନେ କରିପାରିବେନି, ପରିବେଶ ଏମିତି ଚଞ୍ଚଳ ହେଇଯାଇଛି, ସଂସ୍କାର ଏତେ କମିଯାଇଛି, କୌଣସି ମନ୍ତ୍ର ବର୍ତ୍ତମାନ ସିଦ୍ଧି କରିବା ବହୁତ କଷ୍ଟ, ବହୁତ କଷ୍ଟ। ମନ୍ତ୍ର କେମିତି ସିଦ୍ଧି କରିବ ତୁମେ? ପରିବେଶ ତ ପୁରା ବଦଳିଗଲାଣି, ପୁରା ଫାଷ୍ଟ ମାଇଣ୍ଡ ଯାହାକୁ ଆସୁଛି ବର୍ତ୍ତମାନ, ସମସ୍ତଙ୍କର ମନ ବହୁତ ଫାଷ୍ଟ, ମନ୍ତ୍ରକୁ ସିଦ୍ଧି ଗୋଟେ କରିବା ଦରକାର ନା, ତାହେଲେ ବୁଝିହବ ଶକ୍ତିଟା କ'ଣ। ମନ୍ତ୍ର ଶକ୍ତି, ମନ୍ତ୍ରରେ ଯୋଉ ହରେ କୃଷ୍ଣ ଆମେ କହୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଯେମିତି ଲୋକ ଶିବଙ୍କୁ ଡାକନ୍ତି ଓଂ ନମ ଶିବାୟ ଓଂ ନମ ଶିବାୟ, ମନ୍ତ୍ର ଡାକୁଛନ୍ତି ନା, ଯିଏ ଯୋଉ ମନ୍ତ୍ର, ଏଇଟା ମନ୍ତ୍ରରେ ଶକ୍ତି ରହିଛି, ସେ ଶକ୍ତିଟାକୁ ଉପଲବ୍ଧି କରିବାକୁ ହେଲେ ତ ସେଟାକୁ ସାଧନ କରିବ, ମନ୍ତ୍ର ସାଧନ କରିବ, ମନ୍ତ୍ରଟାକୁ ସାଧନ କରିକି ତା କତିରୁ ଶକ୍ତି ପାଇବା ପାଇଁ ଆମକୁ ଏତେ ପ୍ରକାର ଜିନିଷ କରିବାକୁ ପଡୁଛି। ଆମେ ଯେମିତି ପାରୁ ସେମିତି ଚାଣ୍ଟିଂ କରିପାରିବାନି, ସେଥିପାଇଁ ଆମକୁ ତୁମେ ଶୀଘ୍ର ମଙ୍ଗଳ ଆରତୀ ଉଠ, ତୁମେ ଦୁଇ ଟାଇମ୍ ପ୍ରସାଦ ପାଅ, ଅଧିକା ଭୋଜନ କରନି, ଅଧିକା ଶୟନ କରନି, ଅଧିକା ବିଷୟ ରଖନି, ଏହା ସହିତ ମନ୍ତ୍ରର ଆମେ ଯେମିତି ସେମିତି ଜୀବନ ପରିଚର୍ଯ୍ୟା କରି ମନ୍ତ୍ର କେବେ ସିଦ୍ଧି କରିପାରିବେନି। ଏସବୁ ମନ୍ତ୍ର ପାଇଁ, ମନ୍ତ୍ର ସିଦ୍ଧି ପାଇଁ ଏସବୁ କୁହାଯାଇଛି, ଅତ୍ୟାହାର ପ୍ରାୟଶ୍ଚ ପ୍ରଜଳ୍ପ ଯାହା ସବୁ କୁହାଯାଇଛି ମନ୍ତ୍ର ସିଦ୍ଧି ପାଇଁ କୁହାଯାଇଛି। ଆମେ ଏବେ ଏଇଟା ଭାବିଯାଉଛନ୍ତି ଷୋଳ ମାଳ ମୋର ଜପ ସରିଗଲା, ମୋର ମନ୍ତ୍ର ସିଦ୍ଧି ହେଇଗଲା, ତାପରେ ମୁଁ ଯାହା କରିବି, ନାଇଁ ନାଇଁ ଏଇଟା କଦାପି ହବନି, ମନ୍ତ୍ର ସିଦ୍ଧି ସେମିତି ହୁଏ ନା, ମନ୍ତ୍ରର ଶକ୍ତିଟାକୁ ଉପଲବ୍ଧି କରିବାକୁ ପଡ଼ିବ। ତେଣୁ ଯୋଗମାୟା କ'ଣ କରିଥିଲେ, ପ୍ରତି ଯେଉଁମାନେ ଯାଇଥିଲେ ଗୋପୀମାନେ ଗୋପକନ୍ୟାମାନେ ତାଙ୍କର ଘରେ ଗୋଟେ ପ୍ରତିମୂର୍ତ୍ତି କରି ସୁରକ୍ଷା ଦେଇଥିଲେ, ତେଣୁ ଏଣେ ରାସଲୀଳା ଚାଲିଛି, ଏଣେ ଗୋପୀ ଅଛନ୍ତି। ଆଚ୍ଛା କି ଜାଣିପାରିଲେନି, ତତ୍ ସ୍ୱାନ ସ୍ୱାନ ଦାରାନ୍ ସ୍ୱ ପାର୍ଶ୍ୱ ସ୍ଥାନ ଏବଂ ମନ୍ୟମାନ, ସମସ୍ତେ ଜାଣୁଥିଲେ ଆମ ଆମ ପାଖରେ ଆମ ତାଙ୍କ ପତିମାନେ ହଉଥିଲେ, ଆମ ପାଖରେ ଆମ ସ୍ତ୍ରୀ ଅଛନ୍ତି। ଯଦୁକ୍ତମ ଉଜ୍ଜଳ ନିରମଣୀ ପ୍ରମାଣ ଦେଲେ, ଉଜ୍ଜଳ ନିରମଣରେ ପ୍ରମାଣ ଅଛନ୍ତି, ଆଣିକି ଦେଲେ କ'ଣ, ମାୟା କଳ୍ପିତ ତାଦୃକମ ସ୍ତ୍ରୀ ଶିଲେନ ଅନୁସୁଶୁଇ ନ ଯାତୁ ବ୍ରଜଦେବୀ ନାମ ପତି ବି ସହ ସଙ୍ଗମ। ବ୍ରଜଦେବୀ ମାନଙ୍କର କେବେ ବି ତାଙ୍କ ପତି ସହିତ ସଙ୍ଗମ ହେଇନି, ଉଜ୍ଜଳ ନିରମଣର ଗୋସ୍ୱାଣୀ ପ୍ରମାଣ ଦେଲେ, କେବେ ବି ତାଙ୍କର ଦୈହିକ ଆକର୍ଷଣଟା ଏଇ ଜଗତରେ ବେଶୀ, ଏ ଜଗତର ଗୋଟେ ଅପୋଜିଟ ଲିଙ୍ଗ, ସେଥିପାଇଁ ଶରୀରଟାକୁ ଲିଙ୍ଗ ଶରୀର କୁହାଯାଏ, ସବୁବେଳେ ଗୋଟେ ଲିଙ୍ଗ ଶରୀର, ଗୋଟେ ପୁରୁଷଟା ସବୁବେଳେ ଗୋଟେ ନାରୀ ଜିନିଷକୁ ଭଲ ପାଇବ, ନାରୀଟା ଗୋଟେ ସବୁବେଳେ ପୁରୁଷ ଜିନିଷକୁ ଭଲ ପାଇବ, ଏଟାକୁ ଲିଙ୍ଗ କୁହାଯାଏ, ଲିଙ୍ଗ ଶରୀର, ଏଇଟା ସବୁବେଳେ ଏଟା ଗୋଟେ ଆଟାଚମେଣ୍ଟ ରହିଛି। ସେଥିପାଇଁ ଗୋଟେ ପୁଅ, ଗୋଟେ ପୁଅ ପିଲାକୁ ଭଲ ପାଇବା, ତାର ନ୍ୟାଚୁରାଲ ଆଫେକ୍ସନ କେତେବେଳେ ଆସିବନି, ସେ ଗୋଟେ ଝିଅ ପିଲାକୁ ଦେଖିଲେ ତାକୁ ଭଲ ପାଇବ, ତାର ଆଫେକ୍ସନ ଆସିବ, ସେଠି ଯେମିତି କମେଣ୍ଟସ ମାରିକି ସେ ଗୋଟେ ଗାନ୍ଧୀଙ୍କର ଫଟୋ, ଗାନ୍ଧୀ ତା ଧୀରେ ଧୀରେ ଛୋଟ ଛୋଟ ଝିଅକୁ ଧରିକି ଯାଉଛନ୍ତି, ତାକୁ ଗୋଟେ ଛାଡ଼ିଥାଏ, ମୁଁ ତ ଜାଣିନି, ତୁମେ ସେ ପେପର ବାହାରିଥାଏ, ମୁଁ ଦେଖୁଥାଏ ଇଂଲିଶ ପେପରରେ, ଗାନ୍ଧୀଙ୍କର ଯିଏ ବିରୋଧୀ ସେ ସେଟାକୁ ଲେଖିଛନ୍ତି, ମୁଁ ସେଠି ଚିନ୍ତା କଲି, ଗାନ୍ଧୀଙ୍କ ଇଣ୍ଟରଭ୍ୟୁ ନିଆ ହଉଛି, ତୁମେ ଏତେ ଛୋଟ ଛୋଟ ଝିଅ ଗୁଡ଼ାଙ୍କୁ କୁମାରୀମାନଙ୍କୁ ସବୁବେଳେ କାହିଁକି ପାଖରେ ରଖିକି ଧରିକି ଚାଲୁଛ? ସେ କହୁଛନ୍ତି ମୁଁ ସେମାନଙ୍କ ପାଖରେ ରହିଲା ମାନେ ମୋର ଗୋଟେ ମାନସିକ ବଳ ଆସୁଛି, ସେଥିପାଇଁ ଓଡ଼ିଆରେ ଆମର ନାହିଁ, ଗୋଟେ ନାରୀ ହେଉଛି ଗୋଟେ ପ୍ରେରଣାର ଉତ୍ସ, ନାରୀ ହେଉଛି ଗୋଟେ ପ୍ରେରଣାର ଉତ୍ସ, ତାକୁ ଦେଖିକି କାରଣ ଗୋଟେ ଜୀବର ସ୍ୱାଭାବିକ ଭାବରେ ଗୋଟେ ଅପୋଜିଟ୍ ସେକ୍ସ ବା ଅପୋଜିଟ୍ ବିପରୀତ ଲିଙ୍ଗକୁ ଦେଖିଲା ମାନେ ତାର ଗୋଟେ ପ୍ରେରଣା ଆସିବ, କାମର କର୍ମର ପ୍ରେରଣା ଆସିବ। ସେଥିପାଇଁ ପ୍ରଭୁପାଦ କୁହନ୍ତୁ ନା, ସଂସାର ଏତେ ବଡ଼ ସଂସାର ଚାଲିଛି କେବଳ ଗୋଟେ ବିବାହକୁ ନେଇ, ଯଦି ବିବାହଟା ବନ୍ଦ କରି ଦିଆଯିବ ଆଉ କିଛି ଚାଲିବନି ନା, କ'ଣ ଭାବିଲେ ମନା କରାହବ ସଂସାର କିଏ ବାହା ହେଇପାରିବେ, ଇଫେକ୍ଟରେ ଚାଲିବ କିଛି ଚାଲିବନି, ସଂସାର କେହି ବି କର୍ମ କରିବେନି, ବାହା ତ ହେବେନି ଆଉ କ'ଣ କରିବି, କେହି କିଛି କରିବେ, ଭଗବାନ ଏମିତି ସୃଷ୍ଟି କରିଛନ୍ତି, ଏଟା ଲିଙ୍ଗ ଶରୀର ଲିଙ୍ଗ ଭେଦଟା ରହିଛି। ଗୋପୀମାନଙ୍କର ଏଠି ସେ ଲେଖିଲେ ବୁଝିଲେ ମନ୍ଦ୍ରବାଣୀ ନଜାତ ବ୍ରଜ ଦେବୀ ନାମ ପୃଥିବୀ ସହ ସଙ୍ଗମ ଏ ଦେହ ଆକର୍ଷଣଟା ଏଇ ଜଗତରେ ପ୍ରବଳ ଦେହ ଆକର୍ଷଣ ଆତ୍ମା ବୋଲି ଆମର ଆମର ଚିନ୍ତା ନାହିଁ ଆମେ ଜାଣିପାରୁନି ଦେହ ଆକର୍ଷଣଟା ପ୍ରବଳ ଅଛି ଉଚ୍ଚ ଲୋକରେ ଏଗୁଡ଼ା ସବୁ ନାହିଁ ସେ ନିନ୍ଦିତ ଆକୁ କୁହାଯାଏ ଘୃଣା କରନ୍ତି ଆଉ ଭଗବାନ ପାଖରେ ସଚିଦାନନ୍ଦମେଶ୍ୱରୀ ସେଠି କାହିଁକି ଏଗୁଡ଼ା ରହିବ ତତଶ୍ଚ ଯୋଗମାୟା ଚିତ୍ଶକ୍ତି ବୃତ୍ତିତ୍ୱାତ୍ ତଥା କାର୍ୟାଣମ ଅପି ନିତ୍ୟ ସତ୍ୟ ଉଚିତ୍ୱଂ ସର୍ବମାୟିକ ପ୍ରପଞ୍ଚ ନାଶ ବି ତେଷାଂ ପାର୍ଶ୍ୱସ୍ଥ ଧାରଣାଂ ତେଷୁ ସୋସ ଭାର୍ଯ୍ୟା ବି ମାନସ ଚ ନିତ୍ୟ ସତ୍ୟତ୍ୱମ ଏବଂ ମନ୍ୟମାନମ୍ ଇତି ଅଭିମାନ ମାତ୍ର ପ୍ରଶ୍ନ ଆସିବ କାଳେ କୌଣସି ନାରୀମାନେ ଯେ ଯୁଗମାୟା ସେ ନାରୀମାନଙ୍କୁ ରଖିଦେଇଛନ୍ତି ଚକ୍ରବର୍ତ୍ତୀ ପୁରା ସ୍ପଷ୍ଟ ସବୁ କରିକି ଯାଉଛନ୍ତି ଠିକ ଅଛି ଗୋପୀମାନଙ୍କ ସହିତ ତାଙ୍କ ସ୍ୱାମୀମାନଙ୍କର କେବେ ବି ସଙ୍ଗମ ହେଇନି ତାହେଲେ ଏଇ ଯୋଉ ନାରୀମାନଙ୍କୁ ରାସଲୀଳା ବେଳେ ରାତ୍ରିରେ ଗୋପୀଙ୍କ ସହିତ କୃଷ୍ଣ ରହିଛନ୍ତି ଏଠି ଯୋଉ ଯୋଗମାୟା ଯୋଉ ନାରୀମାନଙ୍କୁ ତାଙ୍କ ପାର୍ଶ୍ୱ ରଖିଦେଇଛନ୍ତି ପ୍ରତିମୂର୍ତ୍ତି ମାନଙ୍କୁ ନାରୀ ଭଳି ସମାନ ରୂପର ସମାନ ଗୁଣର ସବୁ ରଖିଛନ୍ତି ତାଙ୍କ ପ୍ରତି ତାଙ୍କର ପତିମାନଙ୍କର କାଳେ କୌଣସି ମାନେ ପତ୍ନୀ ଭାବ ଆସିଲା କି କହିଲେ ନା କେବେ ସମ୍ଭବ ନୁହେଁ କେବେ ସମ୍ଭବ ନୁହେଁ କାରଣ ଏଇଟା ହେଇଗଲେ କେବେ ସିଦ୍ଧାନ୍ତ ଯୋଗମାୟା ଶକ୍ତିଟା କଣ ଏଠି ସେ କହିଲେ ଜଗନ୍ନାଥ ଲେଖିଛନ୍ତି କେବଳ ଗୋଟେ ଅଭିମାନ କରୁଥିଲେ ଆମର ଇଏ ହଉଛି ସ୍ତ୍ରୀ ହେଲେ ତାଙ୍କର କାହାର ବି କଣ ବ୍ରଜ ସାରା କାହାର ବି କାମନା ଆସିଲାନି ଏଠି ସେ କହିଲେ ଲେଖିଲେ ଚକ୍ରପାଳ ତତ୍ ପତି ନାମ ତାସୁ କାମ ଭାବାନ ଉତ୍ପାଦନାତ୍ କୃତମ ଇତି ଜ୍ଞେୟମ୍ କାମ ଭାବାନ ଅନୁତ୍ପାଦନାତ୍ କୃତମ ଇତି ଜ୍ଞେୟମ୍ ଶ୍ରୀ ଭଗବାନ ବତ୍ ପାର୍ଶ୍ୱତ୍ ସ୍ୱଗୃହଂ ପ୍ରତି ଗୋପୀ ନାମ ଯୋଗ ମାୟା ସମୟ ମାଇକ ଗୋପୀ ନାମ ମାଏବ ଅନ୍ତର୍ଧନ ପୟାମ ଅଫି ଜ୍ଞେୟମ୍ ଆଚ୍ଛା ଯେତେବେଳେ ଏ ପତିମାନେ ସରି ଏ ଗୋପୀମାନେ ଯେତେବେଳେ ସବୁ ଘରକୁ ଫେରିଲେ ଆସିଲା ପରେ ସେ ଗୋପୀମାନେ କୁଆଡ଼େ ଗଲେ କିଏ ପ୍ରଶ୍ନ କରିବେ ନା ସବୁ ଅନ୍ତର୍ଧାପ ସବୁ ଅନ୍ତର୍ଧ୍ୟାନ ହେଇ ଆଚ୍ଛା ଯେଉଁ ଗୋପୀମାନେ ଥିଲେ ତାଙ୍କ ପ୍ରତି କଣ କାହାର କାମ ମାନ ଆସିଲାନି ତାଙ୍କୁ କିଏ ସୃଷ୍ଟି କରିଛନ୍ତି ଯୋଗମାୟା ତାଙ୍କ ଗୋପୀ ଏତେ ଗୋପୀମାନେ ଥିଲେ ତାଙ୍କର କୌଣସି ପତିଙ୍କର କୌଣସି କାମ ଭାବନା ଆସିଲାନି କହିଲେ ନା ଯୋଗମାୟା ଏଠି କହିଲେ କାମ ତା ସମସ୍ତଙ୍କର କାମକୁ ନଷ୍ଟ କରିଦେଲେ ସମସ୍ତ କାହାର ବି କାମନା କାମ ଅର୍ଥ ନୁହେଁ କେବଳ ଦୈହିକ ସମ୍ପର୍କ ଏଭଳି ଇଏ ହଉଛି ମୋର ପତ୍ନୀ ତାଙ୍କ ପ୍ରତି ଯୋଉ ଗୋଟେ ସ୍ୱାଭାବିକ ଆକର୍ଷଣ କାହାର ବି ନଥିଲା ଏଠି ଚକ୍ରବା ସେଟା ଲେଖିଲେ କାମ କାମ ଭାବାନ ଅନୁତ୍ପାଦନାତ୍ କୃତମ ଇତି ଜ୍ଞେୟମ୍ ତତ୍ ପତିନାମ୍ ତାସୁ କାମ ଭାବାନ ସେ ପତିମାନଙ୍କର ସେମାନଙ୍କ ପ୍ରତି କୌଣସି ପ୍ରକାର କାମ ଭାବ ଉଦ୍ରେକ ହେଲା ତେଣୁ ଏଇ ଯୋଉ ସିଦ୍ଧାନ୍ତ ଭାଗବତରେ ଏଇ ଯୋଉ ସିଦ୍ଧାନ୍ତ ହେଲେ ଏ ଯୋଗମାୟାଙ୍କର ଶକ୍ତି ଯେତେବେଳେ ଆମେ ଅନ୍ତରଙ୍ଗା ଶକ୍ତିର କୃପା ପ୍ରାପ୍ତ ହବା ସେତେବେଳେ ହିଁ ଗୋଟେ ଜୀବର ପ୍ରେମ ପ୍ରାପ୍ତ ହବ ସେତେବେଳେ ତାର କାମନା ରହିବ ନାହିଁ ଯେପର୍ଯ୍ୟନ୍ତ ଆମେ ପ୍ରାପ୍ତ ହେଇନି କାମନା ସୂକ୍ଷ୍ମ ଭାବରେ ରହିପାରେ ବା ସ୍ଥୂଳ ଭାବରେ ରହିପାରେ କିନ୍ତୁ ରହିବ ଗୋଟେ ଆକର୍ଷଣ ମନ ଭିତରେ ସେଟା ବାସନା ବି ରହିବ ତାର କାରଣ ଲିଙ୍ଗ ଶରୀର ଲିଙ୍ଗସ୍ୱରଟା ନଷ୍ଟ ହେଇନି ଲିଙ୍ଗସ୍ୱର କେତେବେଳେ ନଷ୍ଟ ହୁଏ ଯେତେବେଳେ ପ୍ରେମ ମିଳେ ସେତେବେଳେ ଲିଙ୍ଗସ୍ୱର ନଷ୍ଟ ଲିଙ୍ଗର ମୁଁ ପୁରୁଷ ନୁହେଁ ମୁଁ ସ୍ତ୍ରୀ ନୁହେଁ ସେ କୌଣସି ନା ଯେମିତି ସୁଖଦେବ ସ୍ତ୍ରୀ ପୁରୁଷ ତାଙ୍କ ସମଦୃଷ୍ଟି ବିବିକ୍ତ ଦୃଷ୍ଟି ସେଇଟା ସେ ଅବସ୍ଥା ନ ଆସିଲା ପର୍ଯ୍ୟନ୍ତ ସେଥିପାଇଁ ମୁଁ ଶାସ୍ତ୍ର ବାରଣ କରି ରଖୁଛି ନାଇଁ ନାଇଁ ତୁମେ ଦୂର ରୁହ ରହିଛି ସୂକ୍ଷ୍ମ ଭାବରେ ରହିଛି ଲିଙ୍ଗସ୍ୱର ନଷ୍ଟ ନ ହେଲା ପର୍ଯ୍ୟନ୍ତ ବା ଏ ପ୍ରେମ ପ୍ରେମ ପ୍ରାପ୍ତି ଅର୍ଥ ଲିଙ୍ଗସ୍ୱର ନଷ୍ଟ ସେ ପର୍ଯ୍ୟନ୍ତ ଜଣଙ୍କୁ ବୈଦିକ ବିଧାନ ହିସାବରେ ଚଳିବାକୁ ପଡିବ ଆସନ୍ତାକାଲି ଅବଶିଷ୍ଟ ଶ୍ଲୋକ ପାଠ କରିବା ହରେ କୃଷ୍ଣ ଜୟ ଗ୍ରନ୍ଥ ରାଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ଗୀତା ଗୋ ପ୍ରମାଣ